सरस्वती वासुदेवाय। श्रीमद्भागवतम तृतीय स्कंद द्वादश अध्याय श्लोक 8। स स वै वै रुरोद रुरोद देवानं देवानं पूर्वजो पूर्वजो भगवान भगवान भवः भवः नामानि नामानि पुरुमे पुरुमे धाता धाता स्थानानि स्थानानि च च जगद्गुरो जगद्गुरो सवैरुरोददेवानां पूर्वजो भगवान् भवः पूर्वजो भगवान् भवः नामानि कुरु मे धात नामानि कुरु मे धात स्थानानि च जगद्गुरो स्थानानि च जगद्गुरो। शब्दानुवाद तुमको बोलता हूं सवैरुरोद देवानां पूर्वजो भगवान् भव नामानि कुरु मे धात स्थानानि च जगद्गुरो। शब्दानुवाद सह से वै निश्चिंत भावे रुरोद उच्च स्वर रे कंदन कला देवानां पूर्वज देवगणकर पूर्वज समस्त देवतांग मध्य बड़ भगवान अति शक्तिशाली भव श्री शिवजी नामानि विभिन्न नाम कुरु नामकरण करंतु मे मोर धात ए विधात स्थानानि स्थान समूह च मध्य जगद्गुरु ए जगद्गुरु। शुक्र अनुवाद देवगण पर पूर्व पूर्वज से नील लोहित कुमार अर्थात रुद्रदेव ब्रह्मा के निकट रे रोदन करी कहवाक लगले हे विधात ए जगद्गुरु मोर नाम और स्थान समूह निर्देश कर दियंतु। ए श्लोक भागवत नहीं परवर्ती श्लोक पाठ करवा। इति तस्य वच पद्मो भगवान परिपालयन अभ्यधात उद्रया वाचा मा रोदिस्तत् कर्मी करोमि ते। अर्थात पद्मजनि ब्रह्मा जे कि अत्यंत शक्तिशाली श्री कुमार पर वाक्य प्रतिपालन पूर्वक सांत्वन दे कहले हे वत्स क्रंदन कर नहीं तुम्हारे वांछा मु परिपूर्ण करदेवि। ए श्लोक कौन से भागवत नहीं परवर्त श्लोक पाठ कर श्लोक 10 इधर कह जद रोदि सुरश्रेष्ठ सोद्वेग इव बालक ततस्ताम अभिषाद अभिधास्यन्ति नामना रुद्र इति प्रजा। अर्थात तत्पुर श्री ब्रह्मा जी कहले हे सुरश्रेष्ठ यदि तुम्हें एक बालक सदृश उत्कंठित हो रोदन कल तेणु प्रजागण बा लोक मैंने तुमको रुद्र ये नाम आह्वान करेंगे। ये श्लोक कौन से भागवत नहीं परवर्त श्लोक पाठ कर श्लोक 11 इधर कह हृदय इंद्रिया असुर व्योम वायुरग्ने जलंग मही सूर्यश्चंद्र तपस्व जानान्यग्रे कृतानि ते स्थानानि अग्रे कृतानि ते। अर्थात ए वत्स हृदय इंद्रिय प्राण वायु आकाश वायु अग्नि जल पृथ्वी सूर्य चंद्र एवं तपस्या ये समस्त स्थान मु तुम मानक तुम्हें पूर्वर स्थिर कर रखी भावार्थे प्रभुपाद महाराज कहते ब्रह्मांकर भ्रुजुगल मध्यरु क्रोध फलरे रुद्रंकर उत्पत्ति गोटे तात्पर्यपूर्ण अटे से रुद्र तमगुण किसी स्पर्श लाभ कर रजगुण ही उत्पन्न। श्रीमद् भगवद गीता तृतीय अध्याय 37 श्लोक रुद्र विधिगता वर्णना करोध काम व कामना जात ଯାହାକି ରଜଗୁଣ ସମୁଦ୍ଭବ ବା ରଜଗୁଣର ଫଳ ଅଟେ। ଯେତେବେଳେ କାମ ଓ ତୃଷ୍ଣା ପ୍ରତିଲାଭ ନ କରେ ସେତେବେଳେ କ୍ରୋଧ ଜାତ ହୁଏ, ଏହା ବଦ୍ଧ ଜୀବର ଏକ ମହାନ ଶତ୍ରୁ ଅଟେ। ଏହି ମହାନ ପାପପୂର୍ଣ୍ଣ ଓ ଶତ୍ରୁଭାବପୂର୍ଣ୍ଣ ରଜଗୁଣ ଅହଙ୍କାର ନାମରେ ପ୍ରଭାବିତ ପ୍ରତିଭାତ ହୁଏ, ଅର୍ଥାତ୍ ଏହାଫଳରେ ବ୍ୟକ୍ତି ନିଜକୁ ସର୍ବେସର୍ବା ବୋଲି ଭାବେ। ଯେଉଁ ବଦ୍ଧ ଜୀବ ସମ୍ପୂର୍ଣ୍ଣ ରୂପେ ଭୂତ ପ୍ରକୃତିର ନିୟନ୍ତ୍ରଣାଧୀନରେ ଅଛି, ତାହାର ଏହି ପ୍ରକାର ଅହଙ୍କାର ଭାବପୂର୍ଣ୍ଣ ମନୋବୃତ୍ତିକୁ ଶ୍ରୀମଦ୍ ଭଗବତ ଗୀତାରେ ମୂର୍ଖାମୀ ବୋଲି କୁହାଯାଇଛି। ହୃଦୟରୁ କ୍ରୋଧ ଜାତ ହୁଏ, ଏ ଅହଙ୍କାର ଭାବପୂର୍ଣ୍ଣ ମନୋବୃତ୍ତି ହୃଦୟରେ ଥିବା ରୁଦ୍ରବିଦ୍ର ପ୍ରକାଶ ଅଟେ। ଏ କ୍ରୋଧ ହୃଦୟରେ ଦେଖାଦିଏ ଏବଂ ପରେ ହସ୍ତପାଦ ଚକ୍ଷୁ ଆଦି ଇନ୍ଦ୍ରିୟମାନଙ୍କର ପ୍ରକାଶ ପାଏ। ଯେତେବେଳେ କୌଣସି ବ୍ୟକ୍ତି କ୍ରୋଧାନ୍ୱିତ ହୁଏ ସେତେବେଳେ ସେ କ୍ରୋଧକୁ ସେ ଆରକ୍ତ ଚକ୍ଷୁ ସାହାଯ୍ୟରେ ପ୍ରକାଶ କରେ ଏବଂ ବେଳେବେଳେ ସେ ମଧ୍ୟ ମୁଷ୍ଟି କିମ୍ବା ପଦ ପ୍ରହାର ଦ୍ୱାରା ସେ କ୍ରୋଧକୁ ମଧ୍ୟ ପ୍ରକାଶ କରେ। ରୁଦ୍ରବିଦ୍ରେ ଏ ପ୍ରକାଶ ରୂପ ଜଣାଯାଇଛି ଯେ ଏସବୁ ସ୍ଥାନରେ ରୁଦ୍ର ଅବସ୍ଥାନ କରୁଛନ୍ତି। ଯେତେବେଳେ ବ୍ୟକ୍ତି କ୍ରୋଧାନ୍ୱିତ ହୁଏ ସେତେବେଳେ ସେ ଦୀର୍ଘଶ୍ୱାସ ତ୍ୟାଗ କରେ ଏବଂ ଏହିପରି ଭାବରେ ରୁଦ୍ର ପ୍ରାଣବାୟୁରେ ବା ଶ୍ୱାସ ପ୍ରଶ୍ୱାସ କ୍ରିୟାରେ ଥିବାର ଜଣାଯାଆନ୍ତି। ସେତେବେଳେ ଆକାଶ ଘନ ମେଘାଚ୍ଛନ୍ନ ହୋଇଯାଏ ଏବଂ ଘଡ଼ଘଡ଼ି ସାହାଯ୍ୟରେ କ୍ରୋଧରେ ଗର୍ଜନ କରେ ଏବଂ ଯେତେବେଳେ ବାୟୁ ପ୍ରବଳ ବେଗରେ ପ୍ରଭାବମାନ ହୁଏ ସେତେବେଳେ ରୁଦ୍ରବିଧି ପ୍ରକାଶିତ ହୁଏ ଏବଂ ସେହିପରି ଯେତେବେଳେ ସମୁଦ୍ରର ଜଳ ବାତ୍ୟା ପ୍ରଭାବରେ ଆନ୍ଦୋଳିତ ହୁଏ ସେତେବେଳେ ଏହା ରୁଦ୍ରଙ୍କର କ୍ରୋଧ ପ୍ରକାଶ କରେ। ସାଧାରଣ ଲୋକ ପକ୍ଷରେ ଏହା ଅତ୍ୟନ୍ତ ଭୀତିପ୍ରଦ ଅଟେ। ଯେତେବେଳେ ଅଗ୍ନି ପ୍ରଦୀପ୍ତ ହୋଇ ଉଠେ ସେତେବେଳେ ମଧ୍ୟ ଆମେ ରୁଦ୍ରଙ୍କର ପ୍ରକାଶକୁ ଅନୁଭବ କରିପାରୁ ଏବଂ ଯେତେବେଳେ ପୃଥିବୀର ପ୍ଲାବନ ସୃଷ୍ଟି ହୁଏ ସେତେବେଳେ ଆମେ ମଧ୍ୟ ବୁଝିପାରୁ ଯେ ଏହା ରୁଦ୍ରଙ୍କର ଏକ ପ୍ରକାଶ ଅଟେ। ଏ ପୃଥିବୀରେ ଏପରି ଅନେକ ଜୀବ ଅଛନ୍ତି ଯେଉଁମାନେ ବରାବର ରୁଦ୍ରଭାବ ପ୍ରକାଶ କରନ୍ତି। ସୂର୍ଯ୍ୟ, ସର୍ପ, ବ୍ୟାଘ୍ର ଓ ସିଂହ ଏମାନେ ସର୍ବଦା ରୁଦ୍ରଭାବରେ ପ୍ରକାଶ ଅଟନ୍ତି। ବେଳେବେଳେ ଅତ୍ୟଧିକ ରୌଦ୍ରତାପ ଯୋଗୁଁ କେତେକ ଲୋକ ମୂର୍ଚ୍ଛା ଯିବାର ଦେଖାଯାଇଛି ଏବଂ ବେଳେବେଳେ ଚନ୍ଦ୍ରଙ୍କର ଅତ୍ୟନ୍ତ ଶୀତଳତା ହେତୁ ଏହି ଶନିପାତ ଅନୁଭବ କରିବାର ଦେଖା ଜଣାଯାଆନ୍ତି। ଏହିପରି ଅନେକ ମୁନିଋଷି ଦେଖାଯାଆନ୍ତି ଯେଉଁମାନେ ତପଶକ୍ତିରେ ବଳିଆନ ହୋଇଥାନ୍ତି ଏବଂ ଏହିପରି ଅନେକ ଯୋଗୀ, ଦାର୍ଶନିକ ଓ ସନ୍ନ୍ୟାସ ଅଛନ୍ତି ଯେଉଁମାନେ ବେଳେବେଳେ ସେମାନଙ୍କର ଲବ୍ଧ ଶକ୍ତି ପ୍ରକାଶ କରନ୍ତି, ଯାହାକି ରଜ ତମଗୁଣ ସହିତ ମିଶ୍ରିତ କ୍ରୋଧ ବା ରୁଦ୍ରକ୍ରିୟା ଅଟେ। ମହାଯୋଗୀ ଦୁର୍ବାସା ଏହି ରୁଦ୍ରଭାବ ଦ୍ୱାରା ପ୍ରଭାବିତ ହୋଇ ମହାରାଜ ଅମ୍ବରୀଶଙ୍କ ପ୍ରତି କ୍ରୋଧ ପ୍ରକାଶ କରିଥିଲେ ଏବଂ ଏକ ବ୍ରାହ୍ମଣ ବାଳକ ବା ବ୍ରହ୍ମଚାରୀ ମହାରାଜ ପରୀକ୍ଷିତଙ୍କୁ ଅଭିଶାପ ପ୍ରଦାନ କରି ରୁଦ୍ରଭାବ ପ୍ରକାଶ କରିଥିଲେ। ଭଗବତ ଭକ୍ତିଭାବପନ୍ନ ନ ହୋଇଥିବା ବ୍ୟକ୍ତିଗଣ ଯେତେବେଳେ ରୁଦ୍ରଭାବ ପ୍ରଦର୍ଶନ କରନ୍ତି ସେତେବେଳେ କ୍ରୋଧାନ୍ୱିତ ବ୍ୟକ୍ତି ତାହାର ଉନ୍ନତ ସ୍ଥିତିରୁ ଅଧପତିତ ହୁଏ। ଏହା ନିମ୍ନ ମତ ଶ୍ରୀମଦ ଭାଗବତଂ ସ୍ୱୀକୃତ ହୋଇଅଛି। ଯେ ନିୟରି ବିନ୍ଦାକ୍ଷ ବିମୁକ୍ତ ମାନିନ ତୈୟସ୍ତ ଭାବାଦ ବିଶୁଦ୍ଧ ବୁଦ୍ଧ ଆରୁହ୍ୟ କୃଷ୍ଣ ବରଂବଦଂ ତଥା ଅନାଦିତ ଯୁଷ୍ମଦଂଗ୍ରୟା 10:32 ଏକଥା କୁହାଯାଇଛି। ନିରାକାରବାଦୀ ଭ୍ରମରେ ଓ ଅଯୁକ୍ତିକର ଭାବରେ ନିଜକୁ ଭଗବାନଙ୍କ ସହ ସମାନ ବା ଏକ ବୋଲି ଦାବି କରେ, ଉନ୍ନତ ସ୍ଥିତିରୁ ଅଧପତ୍ୟ ହୁଏ, ଯାହାକି ଏକ ଅତ୍ୟନ୍ତ ଦୁଃଖପ୍ରଦ ଅଧପତନ ଅଟେ। ତେଣୁ ଏଇ ଯେଉଁ 12 କୁମାରଗଣ ଓ ଅନ୍ୟମାନଙ୍କ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି। ବ୍ରହ୍ମାଦେବ ସୃଷ୍ଟି କରୁଛନ୍ତି, ପ୍ରଥମେ ସୃଷ୍ଟି କଲେ 4 କୁମାର, ସନକ, ସନାତନ, ସନନ୍ଦନ ଏବଂ ସନତ କୁମାର। ଏ 4 କୌଣସି ପତ୍ନୀଙ୍କର ଆଶ୍ରୟ ନ ନେଇ ସେ ସୃଷ୍ଟି କରିଛନ୍ତି, ତାଙ୍କ ଶରୀରରୁ ସେ ସୃଷ୍ଟି କରିଛନ୍ତି। ଏସବୁ ସୃଷ୍ଟି ଯାହା କରିଛନ୍ତି ପ୍ରଥମେ ବ୍ରହ୍ମା, ତାଙ୍କର କୌଣସି ପତ୍ନୀଙ୍କର ଆଶ୍ରୟ ନେଇକି ସେ ସୃଷ୍ଟି କରିନାହାନ୍ତି। ତେଣୁ ଏ 4 କୁମାର, ସନକ, ସନାତନ, ସନନ୍ଦନ, ସନନ୍ଦ କୁମାର, ଏମାନେ ହେଉଛନ୍ତି ଜଣେ ମହାଜନ, 4 ଯାକ ମହାଜନ, କୁମାର, କପିଳ, ମନୁ ବୋଲି କୁହାଯାଇଛି। କୁମାର କହିଲେ ଏଇ 4 କୁମାର, ଏବଂ ଇଏ ମଧ୍ୟ ବ୍ରହ୍ମାଙ୍କର ପ୍ରଥମ ସୃଷ୍ଟ ପୁତ୍ର, ଏବଂ ଇଏ ମଧ୍ୟ ଭଗବାନଙ୍କ ଜଣେ ଅବତାର, ଅର୍ଥାତ୍ ଜ୍ଞାନ ଶକ୍ତି ଅବତାର। ତେଣୁ ଯେହେତୁ ଇଏ ବିଦ୍ୟାର ମୃତ୍ୟୁମନ୍ତ ପ୍ରତୀକ, ତେଣୁ ବ୍ରହ୍ମା ଯେଉଁ ସୃଷ୍ଟି କଲେ ପ୍ରଥମେ ଅବିଦ୍ୟା, 4 ପ୍ରକାର ଅବିଦ୍ୟା ସୃଷ୍ଟି କଲେ। କ'ଣ କ'ଣ ସେ ଅବିଦ୍ୟା? କାମିଶ୍ର, ଅନ୍ଧତାମିଶ୍ର, ତମ, ମୋହ, ମହାତମ, 5 ପ୍ରକାର ଅବିଦ୍ୟା ସୃଷ୍ଟି କଲେ। ତେଣୁ ଏହିଭଳି ଭାବେ 5 ପ୍ରକାର ଅବିଦ୍ୟା ସୃଷ୍ଟି କଲେ ମଧ୍ୟ ଯେମିତି ରାତ୍ରି ଦିବସର ସୂର୍ଯ୍ୟଙ୍କ ପାଖରେ ଅନ୍ଧକାର ପ୍ରକାଶ ପାଇପାରେ ନାହିଁ, ସେହିଭଳି ଭାବରେ ବିଦ୍ୟା ପାଖରେ ଅବିଦ୍ୟା ରହିପାରିବ ନାହିଁ। ଜୟ ଶ୍ରୀ ରାଧା ମଦନମଞ୍ଜୁକି, ଜୟ ଶ୍ରୀ ଗୋପାଳ। କୃଷ୍ଣ ସୂର୍ଯ୍ୟ ସମ ମାୟା ହୟ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। କୃଷ୍ଣଙ୍କୁ ସୂର୍ଯ୍ୟଙ୍କ ସହିତ ତୁଳନା କରାଯାଇଛି ଏବଂ ମାୟାକୁ ଅନ୍ଧକାର ସହିତ ତୁଳନା କରାଯାଇଛି, ରାତ୍ରି ସହିତ ତୁଳନା କରାଯାଇଛି। ତେଣୁ ଯେଉଁଠି ଅନ୍ଧକାର ଥିବ ସେଠି ସୂର୍ଯ୍ୟ ନଥିବେ, ବା ଯେଉଁଠି ସୂର୍ଯ୍ୟ ନଥିବେ ସେଠି ଅନ୍ଧକାର ଥିବ। ତେଣୁ ଅନ୍ଧକାର ସୂର୍ଯ୍ୟଙ୍କୁ ଛପେଇ ଦେଇପାରିବ ନାହିଁ। ସେଭଳି ଭାବରେ ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କଲେ ମଧ୍ୟ ଅନ୍ୟକୁ ଅନ୍ୟମାନଙ୍କର ବିଦ୍ୟାକୁ ବହୁତ ନଷ୍ଟ କରିଦେଇପାରେ ସେ ଅବିଦ୍ୟା। କିନ୍ତୁ ଚାରି କୁମାର, ଯିଏକି ବିଦ୍ୟାଶକ୍ତିର ଅବତାର, ଯିଏକି ଜ୍ଞାନ ଶକ୍ତିର ଅବତାର, ଭଗବାନଙ୍କର ଜଣେ ଅବତାର, ତାଙ୍କୁ ଏ ଅବିଦ୍ୟା କେମିତି ଗ୍ରସ୍ତ କରିବ? ସେଥିପାଇଁ ବ୍ରହ୍ମା ଯେତେବେଳେ ତାଙ୍କୁ କହିଲେ, ପୁତ୍ରମାନେ, ଏ ପୁତ୍ରକା, ତୁମେ ପ୍ରଜା ସୃଷ୍ଟି କର, ସେମାନେ ଅସ୍ୱୀକାର କରିଦେଲେ। କାହିଁକି ନା ସେମାନେ ଚାହୁଁଥିଲେ ନିବୃତ୍ତି ମାର୍ଗରେ ଅଗ୍ରସର ହେବା ପାଇଁ, ପ୍ରକୃତି ମାର୍ଗରେ ରହିବା ପାଇଁ ସେ ଚାହୁଁନଥିଲେ। ତେଣୁ ଏ ଭୌତିକ ଜଗତରେ ବିଶେଷ ଭାବରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ଜଣେ ପୁରୁଷ ପ୍ରତି, ପୁରୁଷ ବ୍ୟକ୍ତି ପ୍ରତି ଏଇ ଅଛି ଶାସ୍ତ୍ର ରହିଛି, ଚାହିଁଲେ ନିବୃତ୍ତି ମାର୍ଗରେ ଗତି କରିବେ, ନହେଲେ ପ୍ରବୃତ୍ତି ମାର୍ଗରେ ଗତି କରିବେ। ଭଗବତ ଗୀତାରେ ଭଗବାନ କହୁଛନ୍ତି, ଚାତୁର୍ବର୍ଣ୍ଣ ମାୟା ସୃଷ୍ଟ, ଏ ଚାରି ବର୍ଣ୍ଣ ଯେଉଁ ରହିଛି, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ଏବଂ ମଧ୍ୟ ଚାରୋଟି ଆଶ୍ରମ ରହିଛି, ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସ, ଏ ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ, ସ୍ତ୍ରୀଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହଁ। ସ୍ତ୍ରୀଲୋକମାନେ ମାନେ ମୁଁ କହୁଛି କେବଳ ବ୍ରହ୍ମଚାରୀ ଯେଉଁ ରହିଛି ଏଇଟା କେବଳ ପୁରୁଷମାନଙ୍କ ପାଇଁ କୁହାଯାଇଛି, ସ୍ତ୍ରୀଲୋକମାନଙ୍କ ପାଇଁ କୁହାଯାଏ ନାହିଁ। ବେଦରେ କୌଣସି ନିର୍ଦ୍ଦେଶ ନାହିଁ ଯେ ସ୍ତ୍ରୀମାନେ ନିବୃତ୍ତି ମାର୍ଗରେ ଗତି କରିବେ, କିନ୍ତୁ ସେମାନେ ପ୍ରବୃତ୍ତି ମାର୍ଗରେ ରହିବେ ସ୍ତ୍ରୀମାନେ। କିନ୍ତୁ ପୁରୁଷ ଲୋକମାନେ ଚାହିଁଲେ ପ୍ରବୃତ୍ତି ମାର୍ଗରେ ରହିବେ, ନହେଲେ ନିବୃତ୍ତି ମାର୍ଗରେ ରହିବେ। ତେଣୁ ଯେହେତୁ ତାଙ୍କର ଚାରି କୁମାରଙ୍କର, ସେମାନେ ହେଉଛନ୍ତି ସ୍ୱୟଂ ଜ୍ଞାନ ଶକ୍ତିର ଅବତାର ଭଗବାନଙ୍କର, ସେ ଦେଖିବା ପାଇଁ ଚାହୁଁଛନ୍ତି କେମିତି ନିବୃତ୍ତି ମାର୍ଗରେ ଜଣେ ରହିବ, ସେ ଆଦର୍ଶ ସ୍ଥାପନ କରୁଛନ୍ତି। ତେଣୁ ତାଙ୍କର ପିତାଙ୍କର କଥାକୁ ସେ ସ୍ୱୀକାର କଲେ ନାହିଁ। ଆଉ ତେଣୁ ବ୍ରହ୍ମା ଯିଏକି ସୃଷ୍ଟି କରିଥିଲେ, ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଥିଲେ, ତା ଦେହରେ ପ୍ରଥମ ଅବିଦ୍ୟା ହେଉଛି ତାମିଶ୍ର, ଅର୍ଥାତ୍ କ୍ରୋଧ। ପ୍ରଭୁପାଦ ମହାରାଜ ତାଙ୍କର ଭାଷାରେ କହିଛନ୍ତି କ୍ରୋଧ, ତେଣୁ ବ୍ରହ୍ମାଙ୍କର ମଧ୍ୟ କ୍ରୋଧ ଜାତ ହେଲା। ଏ ରୁଦ୍ର ପ୍ରଭୃତି ବୋଲି କୁହାଯାଉଛି, ରୁଦ୍ର ପ୍ରଭୃତି, ରୁଦ୍ର ସେଠି ଉପସ୍ଥିତ ହେଲେ, ରୁଦ୍ର ଏଇ ଦଶଟି ସ୍ଥାନ ତାକୁ ଦିଆଯାଇଛି, ଏଗାରଟି ସ୍ଥାନ ଦିଆଯାଇଛି, ଏକାଦଶ ରୁଦ୍ର ବୋଲି କୁହାଯାଉଛି। ଶଙ୍କରଶ୍ଚାସ୍ମି ରୁଦ୍ରାଣାମ, ରୁଦ୍ରାଣାମ ଶଙ୍କରଶ୍ଚାସ୍ମି, ଭଗବତ ଗୀତାରେ ଭଗବାନ କହିଛନ୍ତି ଦଶମ ଅଧ୍ୟାୟରେ ବିଭୂତି ଯୋଗରେ, ଯେତେ ରୁଦ୍ର ଅଛନ୍ତି ତାଙ୍କ ଭିତରେ ଯେ ଶଙ୍କର, ସେ ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି, ଶଙ୍କରଶ୍ଚାସ୍ମି ରୁଦ୍ରାଣାମ। ତେଣୁ ଇଏ ଯେ ବ୍ରହ୍ମାଙ୍କର ଯେଉଁ କ୍ରୋଧ ଜାତ ହେଲା, ତେଣୁ ଇଏ ତାମିଶ୍ର ଏ ଅବିଦ୍ୟାର ଫଳ ତାଙ୍କ ଅବିଦ୍ୟା ମଧ୍ୟ ଗ୍ରସ୍ତ କରିଗଲା। ତେଣୁ ତାମିଶ୍ର ତାଙ୍କର କ୍ରୋଧ ଜାତ ହେଲା, କ୍ରୋଧକୁ ଯଦିଓ ସେ ସମ୍ବରଣ କଲେ କିନ୍ତୁ ସେ କ୍ରୋଧର ଲକ୍ଷଣ ସବୁ ପ୍ରକାଶ ପାଇଲା। ତାଙ୍କର ଚକ୍ଷୁ ଲୋତକ ବର୍ଣ୍ଣ ହୋଇଗଲା, ଚକ୍ଷୁ ଲୋହିତ ବର୍ଣ୍ଣ ହୋଇଗଲା, ଲାଲ ହୋଇଗଲା। ତେଣୁ ସେଇଠୁ ଉତ୍ପନ୍ନ ହେଲେ କିଏ ନା ଶିବଜୀ ଉତ୍ପନ୍ନ ହେଲେ, ଯିଏ ରୁଦ୍ର ବ୍ରହ୍ମାଙ୍କର ରୋଦନରେ ବା ବ୍ରହ୍ମାଙ୍କର କ୍ରୋଧରେ ସେ ଜାତ ହୋଇଛନ୍ତି, ତେଣୁ ତାଙ୍କର ନାମ ହେଉଛି ରୁଦ୍ର। ତେଣୁ ଶିବଜୀ ଯେତେବେଳେ ଜାତ ହେଲେ ସେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ଆ ପରେ ବର୍ଣ୍ଣନା କରାଯିବ। ସେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ସବୈ ରୁରୋଧ, ରୁରୋଧ କହିଲେ ସେ ରୋଦନ କରିବା ପାଇଁ ଆରମ୍ଭ କଲେ, ଦେବାନାଂ ପୂର୍ବଜୋ ଭଗବାନ ଭବ ଭବ, ଅର୍ଥାତ୍ ଶିବଜୀ ସେ ହେଉଛନ୍ତି ଭଗବାନ। କାରଣ ପ୍ରକୃତରେ ବ୍ରହ୍ମା କହିଛନ୍ତି ତାଙ୍କ ବ୍ରହ୍ମ ସଂହିତାରେ, ଇଏ ଶିବଜୀ ଯେ ସେ ଜୀବତତ୍ଵ ନୁହନ୍ତି, ବ୍ରହ୍ମା ହେଉଛନ୍ତି ଜୀବତତ୍ଵ। ଜଣେ ଯଦି ଶହେ ଜନ୍ମ ଧରି ନିଜକୁ ସ୍ୱଧର୍ମକୁ ଠିକ୍ ଭାବରେ ପାଳନ କରିବେ ତାହେଲେ ସେ ବ୍ରହ୍ମା ପଦ ପ୍ରାପ୍ତ ହେବେ। ଏବଂ ତା ନିଜେ ଶିବଜୀ କହୁଛନ୍ତି, ପ୍ରଚେତାମାନଙ୍କୁ କହୁଛନ୍ତି ଭାଗବତ ଚତୁର୍ଥ ସ୍କନ୍ଧରେ, ସେ କହୁଛନ୍ତି ପ୍ରଚେତାମାନେ ଜାଣିଛ କିଏ ବ୍ରହ୍ମା ହେଉଛନ୍ତି ନା ପ୍ରଭୁ କିଏ, ନା ସ୍ୱଜନ୍ମନିଷ୍ଠ ସତଜନ୍ମୀ ପୁମାନ ବିରଞ୍ଚିତା ମେଦି ତଥା ପରଙ୍ଗୀ ମାମ। ଯେଉଁମାନେ ସ୍ୱଧର୍ମ ଧରି, ଶହେ ଜନ୍ମ ଧରି ନିଜ ସ୍ୱଧର୍ମକୁ ପାଳନ କରିବେ ତାହେଲେ ସେମାନେ ବ୍ରହ୍ମପଦ ପ୍ରାପ୍ତ ହେବେ। ତେଣୁ ଜଣେ ଜୀବ ଏଇ ଯଦି ଠିକ୍ ଭାବରେ ସ୍ୱଧର୍ମ ଆଚରଣ କରିବ ଶହେ ଜନ୍ମ ଧରି ତାହେଲେ ସେ ବ୍ରହ୍ମା ହେବେ। ତଥା ପରଙ୍ଗୀ ମାମ, ତାଠାରୁ ଉନ୍ନତ ହେଉଛି ଶିବଜୀଙ୍କ କଥା ନିଜେ କହୁଛନ୍ତି, ମୋର ଶିବଜୀ ଜଣେ ଶିବ ହୋଇପାରିବ ନାହିଁ, କିନ୍ତୁ ଶିବ ଲୋକକୁ ଜଣେ ପ୍ରାପ୍ତ ହୋଇପାରିବେ। ଶିବ ଲୋକ ଯେଉଁ ରହିଛି ଏ ବ୍ରହ୍ମାଙ୍କର ଉପରେ, ବ୍ରହ୍ମା ସେତା କହୁଛନ୍ତି ଯେ ଗୋଲୋକ ନାମ୍ନି ଯଧାମ୍ନି ତଳେ ଚତସ୍ୟ ଦେବୀ ମହେଶ ହରିଧାମ ସତେଷୁ ତେଷୁ ତେ ତେ ପ୍ରଭାବ ନିଚୟା ବିତାଶ ଜୈନ ଗୋବିନ୍ଦ ମହାଦିପୁରୁଷଂ ତମଂ ଭଜାମି। ଗୋଲୋକ ନାମ ଏସବୁ ଗୋଲୋକଟେ ଗୋଲ, ଏସବୁ ଭୌତିକ ଜଗତ ବା ବ୍ରହ୍ମାଣ୍ଡ ଏସବୁ ଗୋଲ। ଗୋଲୋକ ନାମ୍ନି ନିଜ ଧାମ୍ନି ସବୁଠାରୁ ଶ୍ରେଷ୍ଠ ଲୋକ ହେଉଛି ଗୋଲୋକ, ଭଗବାନଙ୍କର ଧାମ ଯେଉଁ ଆମେ ଦେଖୁଛେ ରହିଛି ବୃନ୍ଦାବନରେ। କ'ଣ ତାକୁ କହୁଛନ୍ତି ଗୋ ଗୋଲୋକ ଯେଉଁ ରହିଛି ଏଠି କୁହାଯାଉଛି କ'ଣ ତାକୁ ଗୋ ତେଣୁ ସେ ଗୋଲୋକ ନାମ ନି ନିଜ ଧାମ ନି ଭଗବାନଙ୍କର ଧାମ ହେଉଛି ଗୋଲୋକ ଧାମ। ଏ ଭୌତିକ ଜଗତରେ ଯେଉଁ ବ୍ରହ୍ମାଣ୍ଡ ଆସୁଛନ୍ତି ବୃନ୍ଦାବନ ଯେଉଁ ଆସୁଛନ୍ତି ସେ ଜଗତରୁ ଏଠି ମଧ୍ୟ ସେଇ ଗୋଲୋକ ରହିଛି, ତାଙ୍କର ନାମ ଆଉ ଗୋଟେ କ'ଣ ମନ ମନେ କହୁନି। ସେ ଗୋଲୋକ ନାମ୍ନି ସେ ଧାମ ହେଉଛି ଭଗବାନଙ୍କର ଶ୍ରେଷ୍ଠ ଧାମ, ଯେତେ ଜଗତ ଅଛି ସବୁଠାରୁ ଶ୍ରେଷ୍ଠ ଜଗତ ହେଉଛି ପ୍ରକୃତିରେ ଗୋଲୋକ ଧାମ, ଯେଉଁଠି ଭଗବାନ କୃଷ୍ଣ ତାଙ୍କ ଲୀଳା କରୁଛନ୍ତି। ତେଣୁ ଗୋଲୋକ ନାମ୍ନି ନିଜ ଧାମ୍ନି ସେଇ ଗୋଲୋକ ଧାମରେ ତଳେ କଳଉଛି ତଳେ ଚତସ୍ୟ ଦେବୀ ଧାମ। ଏ ଭୌତିକ ଜଗତ ଯେଉଁ ରହୁଛି ହେଉଛି ଦେବୀ ଧାମ, ଏଇ ଦେବୀ ଯିଏକି ଦୁର୍ଗା ଦେବୀ ଦୁର୍ଗ, ଇଏ ଗୋଟେ ଦୁର୍ଗ, ଆକୁ କେହି ନିଜ ଚେଷ୍ଟାରେ ପାର ହୋଇପାରିବେ ନାହିଁ। ଦୁ ଅର୍ଥ ବହୁତ କଷ୍ଟ, ଦୁ ମାନେ ଅସମ୍ଭବ ବା ବହୁତ ଦୂର, ବହୁତ କଷ୍ଟସାଧ କଷ୍ଟଦାୟକ, ଏବଂ ଗ କହିଲେ ଯିବା। ଏ ଭୌତିକ ଜଗତରେ ଜଣେ ଯେତେବେଳେ ପତନ ହେଉଛି ସେତେବେଳେ ସିଏ ଆଉ ଭୌତିକ ଜଗତରୁ ଉଦ୍ଧାର ପାଇପାରୁନାହିଁ। ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ନ ରୂପମସ୍ୟ ଇହ ତତୋ ଉପଲବ୍ଧତେ ନାତୋ ନ ଚାଦେ ନ ଚ ସମ୍ପ୍ରତିଷ୍ଠା ଅଶ୍ୱତ୍ଥମେନଂ ସେରୂଢ଼ମୂଳ ମସଙ୍ଗ ଶସ୍ତ୍ରୀଣ ଦୃଢ଼େନ ଚିତ୍ତ୍ୱା। ଏ ଅର୍ଜୁନ, ଏ ଭୌତିକ ଜଗତରେ ଜଣେ ଯେତେବେଳେ ଆସୁଛି ଏ ଭୌତିକ ଜଗତକୁ ଗୋଟେ ଓଲଟା ବୃକ୍ଷ ସହିତ ଜାଣ ବୋଲି, ଓଲଟା ବୃକ୍ଷ ବୋଲି ଜାଣ। ପ୍ରକୃତରେ ଏ ବୃକ୍ଷ ଆମେ ଯେଉଁ ଦେଖୁଛେ ଭୌତିକ ଜଗତରେ ତାର ମୂଳ ସବୁ ତଳକୁ ଏବଂ ଶାଖା ପ୍ରଶାଖ ସବୁ ଉର୍ଦ୍ଧକୁ, କିନ୍ତୁ ଏ ଭୌତିକ ଜଗତକୁ ଯଦି ତୁମେ ଜାଣିବ ଯେ ଗୋଟେ ଓଲଟା ବୃକ୍ଷ ଯାହାର ମୂଳ ସବୁ ଉର୍ଦ୍ଧକୁ ରହିଛି ଶାଖା ପ୍ରଶାଖ ନିମ୍ନକୁ ରହିଛି, ତାହେଲେ ତୁମେ ପ୍ରକୃତରେ ଏ ଭୌତିକ ଜଗତ ବିଷୟରେ ଜ୍ଞାତ ବୋଲି ବୁଝିବାକୁ ପଡ଼ିବ। ବେଦବିତ୍ ଜସ୍ତଂ ବେଦ ସ ବେଦବିତ୍, ଏଇଟାକୁ ଯିଏ ଜାଣେ ସିଏ ହେଉଛନ୍ତି ପ୍ରକୃତରେ ବିଦ୍ୱାନ ବ୍ୟକ୍ତି, ସେ ବେଦ ଜାଣେ ବୋଲି ବୁଝିବାକୁ ପଡ଼ିବ। ତେଣୁ ଏଇ ଯେଉଁ ଭୌତିକ ଜଗତର ଆରମ୍ଭ କେଉଁଠି ଶେଷ କେଉଁଠି ନା ନା ନ ରୂପମ ସେହ ତଥ ଉପରେ ବତେ, ଆର କେଉଁଠି ଆରମ୍ଭ ହେଇଛି କେହି କହିପାରିବେ ନାହିଁ। ନା ତୋ ନ ଚାହାଦି ନ ସମ୍ପ୍ରତିଷ୍ଠା, ଆର କେଉଁଠି ଅନ୍ତ ମଧ୍ୟ କେହି କହିପାରିବେ ନାହିଁ, କା ଆଦି ମଧ୍ୟ କେହି କହିପାରିବେ ନାହିଁ। ଏ ଅନାଦି, ସେଥିପାଇଁ ଜୀବକୁ ଅନାଦି ବୋଲି କୁହାଯାଉଛି। କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଅତଏବ ମାୟା ତାର ଦେହ ସଂସାର ଆଦି ଦୁଃଖ। ଭଗବାନ ଭୁଲି ଯାଇଥିବାରୁ ଆମେ ସବୁବେଳେ ପାଇଁ ଏଇ ଭୌତିକ ଜଗତରେ ରହିଛେ, ଆର କେଉଁଠି ଆଦି କେଉଁଠି ଅନ୍ତ କେହି କହିପାରିବେ ନାହିଁ। ତେଣୁ ଏଇ ଭୌତିକ ଜଗତରେ ଅବିଦ୍ୟାଗ୍ରସ୍ତ ହୋଇକରି ଲୋକମାନେ ସେଇଭଳି ଭାବରେ ରହିଛନ୍ତି, ସବୁବେଳେ ଏଇଠି ଗୁରୁ ବୁଲୁଛନ୍ତି। ଯଦି ଏ ଅବିଦ୍ୟା ଭିତରେ ରହିକରି ମଧ୍ୟ ଯଦି ଜଣେ ସ୍ୱଧର୍ମକୁ ଠିକ୍ ଭାବରେ ପାଳନ କରିବେ ତାହେଲେ ସେ ବ୍ରହ୍ମା ବ୍ରହ୍ମାପଦ ପ୍ରାପ୍ତ ହେବେ। ତେଣୁ ବ୍ରହ୍ମା କହୁଛନ୍ତି ଏ ଯେଉଁ ଦେବୀଧାମ, ଏ ଦେବୀଧାମରେ ସମସ୍ତେ ଘୁରି ବୁଲୁଛନ୍ତି, କେତେବେଳେ ବ୍ରହ୍ମଲୋକକୁ ଯାଉଛନ୍ତି, କେତେବେଳେ ପାତାଳକୁ ଯାଉଛନ୍ତି, କେତେବେଳେ ନର୍କକୁ ଯାଉଛନ୍ତି। ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, କେତେବେଳେ ଉନ୍ନତ ଲୋକକୁ ଯାଉଛନ୍ତି, କେତେବେଳେ ନିଚ ଲୋକକୁ ଯାଉଛନ୍ତି, ଏଇଭଳି ଭାବରେ ଘୁରି ବୁଲୁଛନ୍ତି। ଆଠାରୁ ମୁକ୍ତ ହେବାର ସେମାନେ ଉପାୟ ପାଆନ୍ତି ନାହିଁ, କିନ୍ତୁ ତଥାପି ଯେଉଁମାନେ ତଥା ପରମ, ଯଦି ଶହେ ଜନ୍ମ ଧରି ଜଣେ ପାଳନ କରିବା ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ସେମାନେ ତଥା ପରମ ହି ମାମ, ତା ବ୍ରହ୍ମାଙ୍କ ଠାରୁ ଉର୍ଦ୍ଧ୍ୱ ସ୍ଥିତି ପ୍ରାପ୍ତ ହେବେ। ସେମାନେ ଶିବଜୀ ଶିବ ହୋଇପାରିବେ ନାହିଁ, ସେମାନେ ଶିବଧାମକୁ ଯିବେ। ଶିବଧାମ ହେଉଛି ମହେଶ ଧାମ, ଦେବୀ ମହେଶ ହରିଧାମ ସୁତେଷୁ ତେଷୁ। ଏ ଯେଉଁ ଦେବୀ ଧାମ, ଏ ଯେଉଁ ଭୌତିକ ଜଗତ, ଇଏ ହେଉଛି ଦେବୀ ଧାମ। ଦେବୀ କହିଲେ ଦୁର୍ଗା ଦେବୀ, ଦୁର୍ଗା ତ କେହି ନିଜ ଚେଷ୍ଟାରେ ଏଠି ପାର ହୋଇପାରିବେ ନାହିଁ। ଏଇ ଭୌତିକ ଜଗତରେ ଯେଉଁ ବିଭିନ୍ନ ପ୍ରକାର ଜେଲ୍ ଅଛି, ଆମେ ଖବର ପାଉଛେ ବିଭିନ୍ନ ସମୟରେ ଯେ ବନ୍ଦୀମାନେ କଏଦୀମାନେ ଜେଲ୍ ଭାଗିକରି ପଳେଇଗଲେ ବୋଲି, ଏ ଭୌତିକ ଜଗତରେ ସେଇଟା ସମ୍ଭବ ହୋଇପାରିବ? ମାନେ ଏଇ ପୃଥିବୀରେ ଆମେ ଯେଉଁ ସରକାରଙ୍କର ଯେଉଁ ବନ୍ଦୀଗ୍ରହ ରହିଛି ସେଥିରୁ ଲୋକମାନେ ପାର ହୋଇଯାଇପାରିବେ, କିନ୍ତୁ ନିଜ ଚେଷ୍ଟାରେ କେହି ଏ ଭୂତ ପ୍ରକୃତି ରୂପକ ବନ୍ଦୀ, ଇଏ ଗୋଟେ ଜେଲ୍, ଇଏ ଗୋଟେ ମା ଯାଙ୍କର ଭଗବାନଙ୍କର ଆଜ୍ଞାରେ ମାୟା ସୃଜେ କାରାଗାର ବୋଲି କୁହାଯାଉଛି। ତାଙ୍କର ଆଜ୍ଞାରେ ଏ ମାୟା ଏ କାରାଗାରକୁ ସୃଷ୍ଟି କରିଛନ୍ତି। ପୁଂସ ସ୍ତ୍ରୀୟ ମିତ୍ରୀ ଭାବ ମେତମ ତୟୋର୍ମିତ ହୃଦୟରନ୍ତି ମାହୁ ଅତ ଗୃହ କ୍ଷେତ୍ର ଶୁଦ୍ଧାପ୍ତ ବିଦ୍ୟ ଜନସ୍ୟ ମୋହୟଂ ଅହଂ ମମେତି। ଋଷଭଦେବ ଭଗବାନ ଜୟ ଅବତାର ଭାଗବତ ପଞ୍ଚମ ସ୍କନ୍ଧରେ କହୁଛନ୍ତି, ଯେଉଁ ପୁରୁଷ ସ୍ତ୍ରୀ ଆକର୍ଷଣ ରହିଛି, ପୁଂସ ସ୍ତ୍ରୀ ମିତ୍ରୀ ଭାବ ଯେଉଁ ମୈଥୁନ ଭାବ ରହିଛି, ଏଇଥିରୁ ହୃଦୟ ଗ୍ରନ୍ଥି ବା ହୃଦୟର ବନ୍ଧନ ଆରମ୍ଭ ହୁଏ। ସେ ବନ୍ଧନକୁ ଛିଣ୍ଡେଇକି ସେମାନେ ଯାଇପାରିବେ ନାହିଁ। ଭଗବାନ ଏଭଳି ଭାବରେ ବ୍ୟବସ୍ଥା କରିଛନ୍ତି, ତ୍ରିଗୁଣର ବ୍ୟବସ୍ଥା କରିଛନ୍ତି। ସେହି ବନ୍ଧନରୁ କ'ଣ ହୁଏ, ତୟର ମତେ ହୃଦୟ ଗ୍ରନ୍ଥି ମାହୁ ଅତ ଗୃହ କ୍ଷେତ୍ର ଶତାବ୍ଦ ବିତେଇ। ତେଣୁ ଏହି ବନ୍ଧନରୁ ଆମେ ଗୋଟେ ଘର କରିବା, କ୍ଷେତ୍ର କରିବା ବା ଜମିବାଡ଼ି ନେବା କିଣିବା, ସୁତ ପିତ୍ର ପିଲାମାନେ ଯାହା ହେବେ, ବନ୍ଧୁବାନ୍ଧବ ଇତ୍ୟାଦି, ଏହିଭଳି ଭାବରେ ଜନସ୍ୟ ମୋହୟଂ ଅହଂ ମମେତି, ଏଇ ଯେଉଁ ମୋହ ହେଇଯାଏ, ମୋହଗ୍ରସ୍ତ ହେଇଯାଆନ୍ତି, ଅହଂ ମମେତି, ଶରୀରକୁ ଅହଂ ବୋଲି ଭାବନ୍ତି। ଶରୀରଟି ପ୍ରକୃତରେ ଆମେ ନୁହଁ, ଆମେ ଶରୀରଠାରୁ ଭିନ୍ନ, ସେ ଜ୍ଞାନ ତାଙ୍କର ମୋହ ଦ୍ୱାରା ଆବୃତ ହେଇଯାଏ। ତେଣୁ ସେମାନେ ଶରୀରକୁ ଅହଂ ବୋଲି ଭାବନ୍ତି ଏବଂ ଶରୀର ସମ୍ବନ୍ଧୀୟକୁ ମମ ଏଇଭଳି ଭାବରେ ଧାରଣା କରି ଏହି ଭୌତିକ ଜଗତରେ ହିଁ ଘୁରି ବୁଲନ୍ତି। ତେଣୁ ଏହା ବିଦ୍ୟାଗ୍ରସ୍ତ ହୋଇକି ସମସ୍ତେ ଏହି ଭୌତିକ ଜଗତରେ ଘୁରି ବୁଲୁଛନ୍ତି। ତଥାପି ଯେଉଁମାନେ ଆଉ ଟିକେ ଉନ୍ନତ ସ୍ତରର, ଯେଉଁମାନେ ଭଗବାନଙ୍କ ଆରାଧନା କରୁଛନ୍ତି ବା ବିଶେଷ ଭାବରେ ଶିବଜୀଙ୍କର ଯେଉଁମାନେ ଆରାଧନା କରୁଛନ୍ତି, ସେମାନେ ଶିବଲୋକ ପ୍ରାପ୍ତ ହେବେ। ତେଣୁ ବ୍ରହ୍ମାଙ୍କ ଠାରୁ ଉର୍ଦ୍ଧ୍ୱ ସ୍ତର ହେଉଛି ଶିବଲୋକ, ମହେଶ୍ଲୋକ। ମହେଶ୍ଲୋକ ହେଉଛି ବ୍ରହ୍ମାଙ୍କ ଠାରୁ, ବ୍ରହ୍ମଲୋକରୁ ଭୌତିକ ଜଗତରୁ ଉର୍ଦ୍ଧ୍ୱରେ ମହେଶ୍ଲୋକ। ତେଣୁ ମହେଶ୍ଲୋକରେ ଶିବଜୀ ସେଠୁ ରହିଥାନ୍ତି, ତେଣୁ ସେଠି ସେ ସଦାଶିବ ହିସାବରେ ରହିଥାନ୍ତି, ମହେଶ ସଦାଶିବ। ତେଣୁ ମହେଶ୍ୱର ଉର୍ଦ୍ଧ୍ୱରେ ହେଉଛି ହରିଧାମ, ଅନେକ ଭଗବାନଙ୍କର ଧାମ ରହିଛି, ବୈକୁଣ୍ଠ ଧାମ, ହରିଙ୍କର ଧାମ, ହରି କେଉଁଠି ସେଠି କୌଣସି ଦୁଃଖ ନାହିଁ, ଆନନ୍ଦମୟ, ସବୁବେଳେ ଆନନ୍ଦରେ ସେମାନେ ରହିଥାନ୍ତି ହରିଧାମ। ସେ ଧାମ ଆମର ଭଗବତ ଗୀତାରେ ଭଗବାନ କହିଛନ୍ତି, ବିଷ୍ଟବ୍ୟାହମ ଇଦମ୍ କୃଷ୍ଣ ଏକାଂଶନ ସ୍ତୁତ ଜଗତ, ଏ ଭୌତିକ ଜଗତ ଯଦିଓ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, କିନ୍ତୁ ତଥାପି ସମଗ୍ର ସୃଷ୍ଟିର ଏ ଚାରିଭାଗରୁ ଭାଗେ। ତେଣୁ ଆହୁରି ତିନି ଗୁଣ ରହିଲାଣି ଏ ଭୌତିକ ଜଗତର, ତିନି ଗୁଣ ହେଉଛି ସେ ଯେଉଁ ହରିଧାମ ବା ଚିର ଜଗତ ସବୁ ରହିଛି। ତେଣୁ ଏ ହରିଧାମ ଯେଉଁ ବୈକୁଣ୍ଠ ଲୋକ ରହିଛି, ବୈକୁଣ୍ଠ ଲୋକର ଉର୍ଦ୍ଧ୍ୱରେ ସର୍ବୋଚ୍ଚ ଲୋକ ହେଉଛି ଗୋଲୋକ ଲୋକ, ଗୋଲୋକ ଧାମ, ଗୋବ୍ରଜ, ଗୋଲୋକ ଯେଉଁଠି ଭଗବାନ ରହିଛନ୍ତି। ତେଣୁ ଏହିଭଳି ଭାବରେ ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ କହିଛନ୍ତି। ତେଣୁ ଯେଉଁମାନେ ଶହେ ଜନ୍ମ ଧରି ନିଜ ସ୍ୱଧର୍ମକୁ ପାଳନ କରିବେ ସେମାନେ ବ୍ରହ୍ମପଦ ପ୍ରାପ୍ତ ହେବେ, କିନ୍ତୁ ଯେତେ ଉନ୍ନତ ସ୍ଥିତିକୁ ଗଲେ ମଧ୍ୟ ଜଣେ ଶିବପଦ ପ୍ରାପ୍ତ ହୋଇପାରିବ ନାହିଁ। କାରଣ ଶିବ ଯେ ହେଉଛନ୍ତି ଭଗବାନଙ୍କର, ସେ ହେଉଛନ୍ତି ତମଗୁଣର ଅବତାର, ଏ ଗୁଣ ଅବତାର ସବୁ ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର, ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର ଏବଂ ଶିବଜୀ ହେଉଛନ୍ତି ତମଗୁଣର ଅବତାର। ସେଥିପାଇଁ କୁହାଯାଇଛି ଯେ ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ କହିଛନ୍ତି ଯେ କ୍ଷୀରଂ ଯଥା ଦଧି ବିକାରଂ ବିଶେଷ ଯୋଗା ସଂଜାୟତେ ନହିଁ ତଥା ଦଗସ୍ତି ହେତୁ ଯଭୂତା ପିତସ୍ୟ ସମୁପେତି କାର୍ଯ୍ୟାତ୍ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଭଗବାନ ବିଷ୍ଣୁ ତତ୍ତ୍ୱ ଯେଉଁ ରହିଛନ୍ତି, ସେ ଯେମିତି କ୍ଷୀରରେ ଆମେ ଅମ୍ଳ ପକାଇଦେଲେ ସେ ଦହିରେ ପରିଣତ ହୋଇଯାଉଛି, ସେହିଭଳି ଭାବରେ ବିଷ୍ଣୁ ଯିଏକି ତମଗୁଣକୁ ଅବତାର କରି ଆସନ୍ତି, ସେତେବେଳେ ସେ ଭବରେ ପରିଣତ ହୁଅନ୍ତି ବା ଶିବଜୀରେ ପରିଣତ ହୁଅନ୍ତି। ତେଣୁ ଶିବଜୀ ଆଉ ବିଷ୍ଣୁଙ୍କ ଭଳି କାର୍ଯ୍ୟ କରିପାରିବେ ନାହିଁ, କାରଣ ସେ ତମଗୁଣକୁ ଆଶ୍ରୟ କରି ଆସିଛନ୍ତି। ଯେମିତି ଦହି ଆଉ କ୍ଷୀରର କାର୍ଯ୍ୟ କରିପାରିବ ନାହିଁ, ଯଦିଓ ଦହି କ୍ଷୀରର ରୂପାନ୍ତର, ଦହି ଆଉ କ୍ଷୀରର କାର୍ଯ୍ୟ କରିପାରିବ ନାହିଁ, ସେଭଳି ଭାବରେ ଶିବଜୀ ଆଉ ବିଷ୍ଣୁଙ୍କର କାର୍ଯ୍ୟ କରିପାରିବେ ନାହିଁ, ସେ ଶିବଜୀଙ୍କର କାର୍ଯ୍ୟ କରିବେ। ତେଣୁ ଏଇ ଯେଉଁ ଏଠି କୁହାଯାଉଛି ଭବ, ଅର୍ଥାତ୍ ଶିବଜୀ ହେଉଛନ୍ତି ସେହି ସ୍ତରର ଭଗବାନ ସେଥିପାଇଁ କୁହାଯାଉଛି, କାରଣ ପ୍ରକୃତରେ ସେ ଭଗବାନ ବିଷ୍ଣୁ ହିଁ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଭଗବାନ ଅର୍ଥ ହେଉଛି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ବୀର୍ଯ୍ୟସ୍ୟ ଯଶସ୍ୟ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗବନା। ଯେତେ ଐଶ୍ୱର୍ଯ୍ୟ, ଯେତେ ଧନ ସମ୍ପତ୍ତି ରହିଛି, ଯେତେ ଶକ୍ତି ରହିଛି, ଯେତେ ଯଶ ରହିଛି, ଯେତେ ସୌନ୍ଦର୍ଯ୍ୟ ରହିଛି, ଯେତେ ଜ୍ଞାନ ରହିଛି, ଯେତେ ବୈରାଗ୍ୟ ରହିଛି, ଏ ଛଅଟାର ଯେ ପୂର୍ଣ୍ଣ ଅଧିକାରୀ ସେ ହେଉଛନ୍ତି ଭଗବାନ। ତେଣୁ ସେହି ଭଗବାନ ଯେତେବେଳେ ତମଗୁଣକୁ ଆଶ୍ରୟ କରି ଆସନ୍ତି, ଗୁଣ ଅବତାର ଗ୍ରହଣ କରନ୍ତି, ସେତେବେଳେ ସେ ଭବରେ ପରିଣତ ହୁଅନ୍ତି। ଭବ କହିଲେ ଭୌତିକ ଜଗତ ଭବ, ତେଣୁ ସେ ଏ ଭବରେ ପରିଣତ ହୁଅନ୍ତି, ଭଗବାନ ଭବ ହୁଅନ୍ତି। ତେଣୁ ସେ ରୁରୋଦ ଦେବାନାଙ୍କ ପୂର୍ବଜ, ଯେତେ ଦେବତା ଅଛନ୍ତି ସବୁଠାରୁ ପୂର୍ବଜ ହେଉଛନ୍ତି ଏଇ भव बा शिवजी अवश्य प्रथम प्रथमे चारि कुमार जात तापर ये होती शिवजी जात समस्त देवता मानक पूर्वज देवाना पूर्वजो भगवान भव सी रोदन करने आरंभ कले कारण से तम गुण आदि से भगवान किंतु सी आ शुद्ध सत्व स्तर ना रज गुण तम गुण को आश्रय कर तेणु से रोदन कले कारण भगवान केवल रोदन करें जो भाई भाव सूर्य आलोक रही सूर्य पाखे सूर्यमंडल आत्रि ना सूर्यमंडल सब दिन से भाई भाव भगवान हूँ सच्चिदानंदमय सत् चित एवं आनंदमय तेणु से दुख आसवे ना से रोदन आसवे ना कि जेहेतु से तम गुण को आश्रय कर बर्तमान रोदन कर सबई रुरोद देवाना पूर्वजो भगवान भव नामानि कुरुमे धात स्थानानि च जगद्गुरु तेणु ब्रह्मा तक पिता हेले तेणु पिता को जगद्गुरु बोली से संबोधन करकृतरे ब्रह्मा होती प्रथम सृष्ट जीव एवं सी ही समस्त ज्ञान प्राप्त होती तेणु सी होती आदिगुरु भगवत भागवतम प्रथम श्लोक से कथा कहुई तेने ब्रह्म हृदय जा आदि कवये ब्रह्मा हृदय भगवान समस्त ज्ञान प्रदान कर चारोटी श्लोक वंशीवादन करी हृदय भितर से चारोटी श्लोक प्रदान कर वंशी माध्यम वंशी ध्वनि माध्यम प्रदान कर ब्रह्मा ब्रह्म संहिता वर्णना कर तेणु ये समस्त चारोटी श्लोक समस्त ज्ञान से प्राप्त हो गले भगवान ब्रह्मा तेणु जगद्गुरु बोली कहुची शिवजी संबोधन कर जगद्गुरु जगद्गुरु किए आम कह वसुदेव सुत कंसचाणुरमर्दन देवकी परमानंदम कृष्ण वंदे जगद्गुरु देवकी परमानंद श्री देवकी पुत्र परमानंद सी कंसचाणुर मर्दन करते हत्या करते कृष्ण मंदे जगद्गुरु देवकी परमानंदम कंसचाणु मंदन तेनाली भाव में कृष्ण हो जगद्गुरु सी हूँ मूल ज्ञान प्रदाता गुरु जे कि ब्रह्मा को ज्ञान प्रदान कले तेणु गुरु शिष्य परंपरा आसगला ये चारोटी गुरु शिष्य परंपरा रही पद्मपुराण में शिवजी कहते पत्नी भवानी को कहते पत्नी ए प्रिय ये भौतिक जगत रे कड़ी काल अथ कलौ प्रवर्त तत्व कलौ भविष्य चतर संप्रदाय अतीत कही भविष्य शब्द करा भविष्य कौन फ्यूचर टेन्स कौन शिवजी अथ कलौ कड़ी काल आसवे चारोटी संप्रदाय आसवे भविष्य चतर संप्रदाय तेणु देवी पचारे प्रभु किए कौ कौ संप्रदाय से सब ना श्री ब्रह्म रुद्र सनक वैष्णव क्षति पावन श्री संप्रदाय आसव जे कि लक्ष्मीदेवी से संप्रदाय प्रवर्तन करेंगे लक्ष्मीदेवी भगवान ज्ञान प्राप्त होती तेणु सी से गुरु शिष्य परंपरा को लगे रखे श्री संप्रदाय हम ब्रह्मा तांकर जो ज्ञान प्राप्त हेले भगवान ठारू से ज्ञान को निजे सीमित रखिदेले निजे पाखे रखिदेले ना सी प्रदान कले पुत्र मान प्रदान कर विशेष भाव नारद प्रदान कर तेणु नारद माध्यम आउ गोटे गुरु शिष्य परंपरा सृष्टि होगा जो परंपरा आम आस आज पहुँचे से ज्ञान ब्रह्मा जो ज्ञान देते भगवान जो ज्ञान देते ब्रह्मा को ब्रह्मा से ज्ञान देले नारद को नारद से ज्ञान देले व्यासदेव को यह भाव में गुरु शिष्य परंपरा रे आम पाक आस पहुँचीगला प्रभुपाद महाराज कहते जमी गुरु को सी गोटे पोस्ट पियन सहित तुलना कर पोस्ट पियन आजिकल बेस मनिटर हो आगे बेस मनिटर सब होता लोक मैंने दूरदेश को निज लोक मानक जो पैसा पठाते मनी अर्डर में से मनी अर्डर से पोस्ट ऑफिस पोस्ट पियन नहीं जहाँ पाक टाटा लिखाही जावापी से टाटा दे दूसरे से पियन निज पकेट टाँह दौन से टाटा आसी से प्रदान करती से भाव में जे गुरु से जो गुरु जो ज्ञान प्राप्त होती से ही ज्ञान को सीता शिष्य को प्रदान करती तेणु यहाँ हूँ प्रकृत परंपरा है कि जदि से गुरु निज मन गढ़ा कथा किसी मिसेबे तेजी परंपरा नष्ट जहाँकि भगवद गीता चतुर्थ अध्याय भगवान अर्जुन कहते अर्जुन मुझ जदि ये ज्ञान ତୁମେ ଭାବୁଛ କି ମୁଁ ଏବେ ତୁମକୁ ଦେଉଛି, ତା ନୁହଁ, ବହୁତ ବର୍ଷ ତଳେ ଇମଂ ବିବସତି ଯୋଗଂ ପ୍ରତ୍ୟବାନ ହମ ବୟମ୍, ମୁଁ ଏ ଜ୍ଞାନକୁ ବିବସ୍ୱାନ ଯିଏକି ସୂର୍ଯ୍ୟ ଦେବତା ତାଙ୍କୁ ପ୍ରଦାନ କରିଥିଲି। ତେଣୁ ଅର୍ଜୁନ କହୁଛନ୍ତି, ପ୍ରଭୁ ଆପଣ ତ ଏବେ ଜନ୍ମ ହୋଇଛନ୍ତି ଆଉ ସୂର୍ଯ୍ୟ ଦେବତା ତ ବହୁତ ଆଗରୁ ଜନ୍ମ ହୋଇଛନ୍ତି, ତେଣୁ ଆପଣ କେମିତି ତାଙ୍କୁ ପ୍ରଦାନ କଲେ, କେମିତି ମୁଁ ଜାଣିବି? ନାଇଁ ଅର୍ଜୁନ, ବହୁନି ମେ ବ୍ୟତୀତାନି ଜନ୍ମାନି ତବ ଯା ଅର୍ଜୁନ ତାନ୍ୟମ୍ ବେଦ ସର୍ବାଣୀ ନା ତମ ବେଦ ପରନ୍ତବ। ଏଇଭଳି ଭାବରେ ଆମେ, ତୁମେ ଆଉ ମୁଁ, ଆମେ ଦୁଇ ଜଣ ବହୁତ ଜନ୍ମ ନେଇଯାଇଛେ, କିନ୍ତୁ ସେ ସବୁକୁ ତମେ ଭୁଲି ଯାଇଛ, କିନ୍ତୁ ମୁଁ ଭୁଲି ନାହିଁ। ସକାଳ ନେହ ମହତା ଯୋଗ ନଷ୍ଟ ପରନ୍ତବ, ମୁଁ ଏ ଯେଉଁ ଜ୍ଞାନ ଦେଇଥିଲି ବ୍ୟବସାୟନକୁ, ବ୍ୟବସାୟନ ତାଙ୍କ ପୁତ୍ର ମନୁକୁ ଦେଲେ, ମନୁ ତାଙ୍କ ପୁତ୍ର ଇକ୍ଷ୍ୱାକୁ ଦେଲେ, ଇକ୍ଷ୍ୱାକୁ ତାଙ୍କ ପୁତ୍ରଙ୍କୁ ଦେଲେ, ଏଇଭଳି ଭାବରେ ଗୋଟେ ସ୍ଥାନରେ ସେ ଜ୍ଞାନଟି ନଷ୍ଟ ହୋଇଗଲା, ସେ ପରମ୍ପରାଟି ନଷ୍ଟ ହୋଇଗଲା। କାହିଁକି ନା ସେ ଯେ ଗୁରୁ ଯେ ପରମ୍ପରାରେ ଆସୁଛନ୍ତି, ସେ ମନଗଢ଼ା କଥା କହିଲେ, କୁରୁକ୍ଷେତ୍ର କହିଲେ, ଏ ଶରୀର ଭଗବତ ଗୀତାର ବହୁତ ଭାଷ୍ୟକାର ଅଛନ୍ତି ଯିଏ ତାଙ୍କର ଏଇ ପରମ୍ପରାରେ ଆସୁନାହାନ୍ତି, ସେମାନେ ତାଙ୍କ ଭାଷ୍ୟ ସବୁ ଦେଇଛନ୍ତି। ଯେଉଁମାନେ ଭକ୍ତ ନୁହନ୍ତି ତାଙ୍କୁ ଏ ଭାଷ୍ୟକୁ ଶୁଣିଲେ ବହୁତ ଆନନ୍ଦ ଲାଗେ। ଆମର ଜଣେ ଭାଷ୍ୟକାର ଅଛନ୍ତି, ସେ କହିବେ, ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଦୁଃସଭା ମାମକା ପାଣ୍ଡବା ଶୈବ କିମ୍ବା ପୂର୍ବତ ସନ୍ଧ୍ୟ, ଏ ଶ୍ଳୋକଟି କହିଥିଲେ ଧୃତରାଷ୍ଟ୍ର, ଏ ପ୍ରଥମ ଶ୍ଳୋକ ଭଗବତ ଗୀତାର। ତେଣୁ ସେ ଧର୍ମକ୍ଷେତ୍ର କୁରୁକ୍ଷେତ୍ର ବର୍ତ୍ତମାନ ମଧ୍ୟ ରହିଛନ୍ତି, ପାଣ୍ଡବମାନେ ପୌରମାନେ ସେମାନେ ଯେଉଁ ଯୁଦ୍ଧ କରୁଥିଲେ, ଏଇଟା ହେଉଛି ଇତିହାସ ଘଟଣା, ଏଇଟା କେଉଁଠି ମନଗଢ଼ା ଜିନିଷ ନୁହଁ। କିନ୍ତୁ ସେମାନେ ତାର ଯେତେବେଳେ ଭାଷ୍ୟ କରୁଛନ୍ତି, ସେ କହୁଛନ୍ତି ଧର୍ମକ୍ଷେତ୍ର କୁରୁକ୍ଷେତ୍ର କହିଲେ ଆମର ଏଇ ଶରୀର, ପାଣ୍ଡବ କହିଲେ ଆମର ପଞ୍ଚ ଇନ୍ଦ୍ରିୟ, ଏଇଭଳି ଭାବରେ ସେମାନେ ଭାଷ୍ୟ ଦିଅନ୍ତି। ତେଣୁ ଏଇଠି ନଷ୍ଟ ହୋଇଗଲା ବୋଲି ବୁଝିବାକୁ ପଡ଼ିବ, ସେ ଯେଉଁ ପରମ୍ପରା ଆସୁଛି ସେ ପରମ୍ପରାଟି ନଷ୍ଟ ହୋଇଗଲା। ତେଣୁ ଆମର ଏଇ ଯେଉଁ ପରମ୍ପରା ରହିଛି ବ୍ରହ୍ମମାଧ୍ୟ ଗୌଡ଼ି ପରମ୍ପରା, ବ୍ରହ୍ମମାଧ୍ୟ ଗୌଡ଼ି ସମ୍ପ୍ରଦାୟ, ବ୍ରହ୍ମା ଯେଉଁ ଜ୍ଞାନ ଦେଇଥିଲେ, ସେଇ ଜ୍ଞାନ ଏ କଳିଯୁଗରେ ଯେ ଆଚାର୍ଯ୍ୟ ହେଲେ, ଯେ ଗୁରୁ ହେଲେ, ସେ ହେଉଛନ୍ତି ମାଧ୍ୟାଚାର୍ଯ୍ୟ। ତେଣୁ ବ୍ରହ୍ମମାଧ୍ୟ ଗୌଡ଼ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ମଧ୍ୟ ଏହି ସମ୍ପ୍ରଦାୟରେ ଆସି ସେ ଜ୍ଞାନକୁ ପ୍ରଦାନ କରିଛନ୍ତି। ତେଣୁ ଆମର ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, କୃଷ୍ଣଦାସ କବିରାଜ ହୁସେନ କହୁଛନ୍ତି, 13 ଅପସମ୍ପ୍ରଦାୟ କଥା କୁହାଯାଇଛି, ଆଉଲୁ ବାଉଲୁ ଇତ୍ୟାଦି 13 ଅପସମ୍ପ୍ରଦାୟ, ଯେଉଁଠି ମାନେ ତାଙ୍କର ଗୁରୁ ଯେଉଁ ଜ୍ଞାନ ଦେଇଛନ୍ତି ସେ ଜ୍ଞାନକୁ ସେ ପ୍ରଦାନ ନ କରି ସେ ତାଙ୍କ ମନଗଢ଼ା ଜିନିଷକୁ ପ୍ରଦାନ କରିଛନ୍ତି, ସେଥିପାଇଁ ସେଠି ସମ୍ପ୍ରଦାୟ ନଷ୍ଟ ହୋଇଯାଇଛି। ତେଣୁ ଏହି ସମ୍ପ୍ରଦାୟ 4 ସମ୍ପ୍ରଦାୟ, ଇଏ ହେଉଛି ଅନୁମତି ସମ୍ପ୍ରଦାୟ। ଏ ଅନୁମତି ଭାବରେ ଶିଷ୍ୟ ଗୁରୁଙ୍କ ଠାରୁ ଯେଉଁ ଜ୍ଞାନ ପ୍ରାପ୍ତ ହୁଅନ୍ତି ସେ ସେଇଆକୁ ହିଁ ପ୍ରଦାନ କରନ୍ତି, ସେ ତା ଦ୍ୱାରା କିଛି ଏପଟ ସେପଟ କରନ୍ତି ନାହିଁ। ସେଥିପାଇଁ ଆମର ପ୍ରଭୁପାଦ ମହାରାଜ ଲେଖିଛନ୍ତି ଭଗବତ ଗୀତା ଆଜ୍ ଇଟ୍ ଇଜ୍, ଭଗବତ ଗୀତା ଯେଉଁଭଳି ଭାବରେ ଭଗବାନ ଅର୍ଜୁନଙ୍କୁ କହିଥିଲେ ସେହି ସମ୍ପ୍ରଦାୟରେ ଆମେ ସେହି ଜ୍ଞାନକୁ ପ୍ରଦାନ କରୁଛେ, ସମଗ୍ର ମାନବ ଜାତିକୁ ପ୍ରଦାନ କରାଯାଉଛି। ସେଥିରେ କୌଣସି ଆମେ ମନଗଢ଼ା କଥା କିଛି କହୁନେ। ତେଣୁ ଏଇ ଯେଉଁ 4 ସମ୍ପ୍ରଦାୟ ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ଶିବଜୀ ନିଜେ ମଧ୍ୟ ଗୋଟେ ସମ୍ପ୍ରଦାୟ ସୃଷ୍ଟି କରିଛନ୍ତି, ରୁଦ୍ର ସମ୍ପ୍ରଦାୟ, ଏବଂ ସନକ, ସନକ କହିଲେ 4 କୁମାର, ଏମାନେ ମଧ୍ୟ ଏ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ଶଙ୍କର୍ଷଣଙ୍କ ଠାରୁ ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ଏବଂ ସେମାନେ ମଧ୍ୟ ଏ ଜ୍ଞାନକୁ ପ୍ରଦାନ କରୁଛନ୍ତି, ଯାହାକି ଏହି 4 ଗୁରୁ ପରମ୍ପରାରେ ରହୁଛି ଅନୁମୋଦିତ ସମ୍ପ୍ରଦାୟ। ସମ୍ପ୍ରଦାୟ ବିହୀନ ଯେ ମନ୍ତ୍ରା ତେ ନିଷ୍ଫଳା ମତା, ଏ ସମ୍ପ୍ରଦାୟରୁ ଯଦି ଆମେ ମନ୍ତ୍ର ପ୍ରାପ୍ତ ନ ହେବା, ଜ୍ଞାନ ପ୍ରାପ୍ତ ନ ହେବା, ତାହେଲେ ସେ ଜ୍ଞାନର କିଛି ମୂଲ୍ୟ ରହିବ ନାହିଁ, ସେଟା ନିଷ୍ଫଳ ହୋଇଯିବ। ତେଣୁ ଶିବଜୀ ଭଗବାନ ଭବ, ଶିବଜୀ ଯିଏକି ସେ ଜଗତଗୁରୁ, ସେମାନେ ସମସ୍ତେ ହେଉଛନ୍ତି ଜଗତଗୁରୁ। ଏ 4 ଯେଉଁ ରହିଛନ୍ତି, ଶ୍ରୀ ବ୍ରହ୍ମ ରୁଦ୍ର ସନକ, ଏମାନେ ସମସ୍ତେ ଜଗତଗୁରୁ। ତେଣୁ ଶିବଜୀ ମଧ୍ୟ ବ୍ରହ୍ମାଙ୍କୁ ଗୋଟେ ଜଗତଗୁରୁ ଗୁରୁ ବୋଲି କହୁଛନ୍ତି, ଜଗତଗୁରୁ। ପ୍ରକୃତ ଜ୍ଞାନ ଯେଉଁ ଯାହା ସେ ତାଙ୍କର ଗୁରୁଙ୍କ ଠାରୁ ପ୍ରାପ୍ତ ହୋଇଥିଲେ, ତାହାକୁ ସେମାନେ କୌଣସି ମିଶ୍ରଣ ନ କରି, ଅବମିଶ୍ରଣ ନ କରି ସେଇଭଳି ଭାବରେ ପ୍ରଦାନ କରିଛନ୍ତି। ତେଣୁ ସିଏ ଏବେ ଜଗତଗୁରୁ ବା ପ୍ରକୃତ ଗୁରୁ ହେଉଛନ୍ତି ସିଏ। ଯଦିଓ ବ୍ରହ୍ମା ଭାଗବତ ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ସିଏ ଜଗତଗୁରୁ ବୋଲି ନିଜକୁ ସ୍ୱୀକାର କରୁନାହାନ୍ତି, ଯେତେବେଳେ ନାରଦମୁନି ମଧ୍ୟ ତାଙ୍କୁ ଜଗତଗୁରୁ ବୋଲି ସମ୍ବୋଧନ କରୁଛନ୍ତି, ସେ କହୁଛନ୍ତି, ସେ ବ୍ରହ୍ମା କହୁଛନ୍ତି, ପ୍ରକୃତରେ ମୁଁ ଜଗତଗୁରୁ ନୁହଁ। ସେ କହୁଛନ୍ତି, ନମ ତସ୍ମୈ ଭଗବତେ ବାସୁଦେବା ଧୀମହି ଜନ୍ମାୟା ନିର୍ଜୟା ମାଂ ବଦନ୍ତି ଜଗତଗୁରୁ। ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବ୍ରହ୍ମା କଥା କହୁଛନ୍ତି ନାରଦମୁନିଙ୍କୁ, ସେ ପୁତ୍ର ପ୍ରକୃତରେ ମୁଁ ସେଇ ଭଗବାନଙ୍କୁ ମୋର ପ୍ରଣାମ ଅର୍ପଣ କରୁଛି, ପ୍ରଣାମ ଅର୍ପଣ କରୁଛି। नमः तस्मै भगवते वासुदेवाय भेदसे वासुदेव से ही प्रकृति रे समस्त तस्मै नमः भगवते वासुदेवाय धीमहि मुझे वासुदेव को ध्यान करुच्ची सी होती प्रकृति भगवान सी होती प्रकृति ज्ञान प्रदाता गुरु तेणु जन्म आया या दुर्जया जहाँ पर माया दुर्जया निजे प्यार हो पारे से माया को से मायार बशवर्ती मांग बदती जगत गुरु मत से भावती जगत गुरु बोली प्रकृत जगत गुरु होती भगवान कृष्ण बंदे जगत गुरु तो जहाँ भी हो प्रकृत ब्रह्मा मध्य प्रकृत गुरु से प्रकृत जगत गुरु कारण सी ये परंपरा सृष्टि कर गुरु शिष्य परंपरा सृष्टि कर एवं से नारद मुनि को ज्ञान प्रदान करी से कहते तुम ये तो विपुणी गुरु ये मुझे ये जो ज्ञान तुमको देली संग्रहण प्रवक्षण मुझे तुमको संक्षेप वर्णना कली तुम्हें यू विपुणी गुरु तुम यू विस्तार कर तेणु सी व्यासदेव को निर्देश सी ज्ञान देकरी व्यासदेव यू 12,000-18,000 श्लोक विस्तार कर भागवतम रचना कर तेणु ब्रह्मा प्रकृत जगत गुरु तेणु से कहते नामानी कुरुमे धात ए विधाता ए प्रभु ए मोर पिता आपण मध्य विधाता आपण विधि आपण सब जहाँ निर्देश करिवे जहाँ कहिवे सेटा ही प्रकृत विधि सेटा ही प्रकृत ग्रहण करिवार योग्य करणीय तेणु आपण मोर नामकरण करंतु नामानी कुरुमे धात जहाँ स्थानानी च जगद्गुरु खाली नाम करदेले हबनी प्रभु पिता मत मत स्थान प्रदान करते मुझे कौट रही तेणु ब्रह्मा कहते हे पुत्र इति तस्य वचः पद्म जे कि पद्मरू पद्मर सृष्टि होती पद्म जोनी बोली कह ब्रह्मा से पद्म इति तस्य वचः पद्म तस्य पहले से ही रुद्रंकर नाम है से तस्य व्यवहार करतापर ब्रह्मा तक नामकरण कर जो भाई भाव रही स्थित से ही अनुसार वर्णना कर भागवतम तेणु मैत्र मुनि कौन इति तस्य तांकर नामकरण है तेणु कौन कह नाम तस्य तस्य बच पद्म कथा शुणिकी पद्म जे कि ब्रह्मा से भगवान परिपालयन ब्रह्मा से भगवान बोली से भगवान से भाव शक्ति प्राप्त होती तेणु से पुत्र को परिपालन करी कहते अभ्यदात भद्रया बाचा तेणु तांकु अभ्यदात कहले शांत करेले भद्रया बाचा बहुत सुंदर भाव कहले हे पुत्र तुम रोदन करना तुम क्रंदन करना मु तुम माँ रोदी करोमी ते ए माँ रोद तुम्हें रोदन करना कहीं रोदन करम मोर पुत्र तुम आउ कह पुत्र नुह तुम मोर पुत्र तुम रोदन कहीं कर तेणु तत् करोमी ते तुम्हें जहाँ कौ तुम नामकरण मुझी तुमको स्थान प्रदान करी तुम बर्तन क्रंदन बंद कर माँ रोदी तुम रोदन करना तत् करोमी ते मुझको से तुम जहाँ चाहू से अनुसार कार्य करी तेणु तापर श्लोक 10 श्लोक कह जाता किए कौन क्या मैत्रेय मुनि कहते विदुर को ये ज्ञान प्रदान करेणु 10 श्लोक कह जद रोधी सुरश्रेष्ठ सोद्वेग इव बाड़क ततस्ताम अभिधास्यन्ति नामना रुद्र इति प्रजा जद रोधी सुरश्रेष्ठ देवता मान श्रेष्ठ होती शिवजी जो भाई भाव से रोदन करुले सोद्वेग इव बाड़क उद्विग्न सहित रोदन करुले तेणु ततस्ताम अभिधास्यन्ति तेणु मु तुमको लोक मैंने डाकबे कौन नामना रुद्र इति प्रजा लोक मैंने आपको रुद्र बोली डाकबे कहीं आप रोदन करुले तुम रोदन करते छोट पिला जो माँ मतृगर्भर जात हो रोदन करंदन करेणु शिवजी मध्य मानव लीला प्रदर्शन करेणु सी रोदन करदियों से भगवान जदि तक ज्ञान अच्छी जदि से प्रकृति आनंद भाव से सब आनंद रही था से दुख तर न था से सच्चिदानंद में स्तर कि तथापि यही मानव लीला प्रदर्शन करी से रोदन कर छोट पिला जन्म हेले रोदन करे जन के क्रंदन करे जो दुख लगे से क्रंदन करे तेणु माँ का गर्भर जो से आसूची से दुख बहुत कष्ट आसूची से रोदन करुच्ची तेणु शिवजी ब्रह्मांकर भ्रू बा कहले जो चक्षुरु से जात तेणु से रोदन करसंती मानव लीला प्रदर्शन करी इति जेहेतु से रोदन करसंती तेणु लोक माने तुमको रुद्र बोली डाकिबे रोदन करथिबार तुमको रुद्र बोली डाकिबे हृदि इंद्रियाणी असुर व्योम वायु अग्नि जलं मही सूर्य चंद्र तपश्चैव स्थानानि अग्रे कृतानि ते तेणु शिवजी कहले प्रभु ये गोटे मोर नाम ना आउ कौन नाम ना मु तुमको कहबि से नाम सब कहबि वर्तमान तुम स्थान कौन तुम कौट कौट रह समस्त हृदय रही तुम्हें हृदि हृदि हृदय से रुदय हृदय रुद्र ये अभिमान अहंकार प्रतीक से रुद्र शिवजी तेणु हृदय आम अहंकार रही मन बुद्धि एवं हृदय अहंकार तीनोटी जिनस आम हृदय भितर रही आत्मा सहित ये सब तीनोटी शरीर सूक्ष्म शरीर जो रही ये आम रहीचे ये सूक्ष्म शरीर भितर आम बंधी रहीचे तेणु ये जो हृदय जो अहंकार रही अहंकार तत्व होती रुद्र शिवजी तेणु समस्त हृदय तुम रुदि आउ कौट रहा इंद्रियाणी आम जो एगारटी इंद्रिय रही तुम रगारटी इंद्रिय तेणु आम जो क्रोध प्रकाश करे ये से रुद्रंकर ये कहुची से रुद्रंकर से हूँ रुद्रंकर उत्पत्ति कौन गोटे कह रुद्र भाव से रुद्र भाव आसुच रुद्र विधि इंद्रियाणी जो काम क्रोध लोभ इत्यादि ये क्रोध रही रुद्र रुद्र भाव से आसुच क्रोध आसुच ब्रह्मांकर क्रोध रु जात होती तेणु से रुद्र रही हृदि इंद्रियाणी असु असु कहले प्राणवायु आमर जो रही समुदाय दस टी वायु रही प्राण प्राणवायु रही अपान प्राण उदान ब्यान समान ये सब विभिन्न प्रकार वायु रही तेणु प्राण पान समाजुक्त पचाम चतुर्विधम भगवदगीत भगवान कह पंद्रह अध्याय प्राणवायु एवं अपान वायु मिसेकरी प्राण पान समाजुक्त समान परिमाण रहीकि भगवान ये जो आम जो खाद्य ग्रहण करचे से हजम करोसंति भगवान अहम वैश्वान रुत्वा प्राणीना देवासिता प्राण पान समाजुक्ता पचाम चतुर्विधम यही अन्न जो आम चतुर्प्रकार चतुर्विध अन्न ग्रहण करचे कौन कौन चतुर्विध कहले चर्वण चोषण लेह पेय ये चतुर्विध चारि प्रकार खाद्य रही तेणु ये खाद्य जो ग्रहण करचे भगवान सेटा को प्राण एवं अपान वायु को समान करी सेटा को हजम करांती ना आमर हजम कर शक्ति ना भगवान सेटा को करती वैश्वान रूपक अग्नि रूप में रहीकि जठर आम स्टमाक रही सीटा को ये करसर रही सीता हजम करोसंती तेणु यही भाव में जो प्राणवायु रही प्राण आउ प्राणवायु गोटे रही जोटाक आम हृदय भीतर रही भगवद गीतार मध्य वर्णना कर प्राणवायु जो रही से प्राणवायु से पांच प्रकार वायु भितर सी रही मानते भाषिक भाषमान अवस्था रही सी कौटी आमर जमी आंगुठी इत्यादि सब आम हाथ भितर लगिक रही भाई कौ सहित स्पर्श ना तार जमी आकाश आकाश रे तथाकाश स्थित नित्यम वायु सर्वत्र को महान तथा सर्वाणी भूतानी मस्तानी तु उधारय जमी आकाश रे वायु रही वायुर आकाश कौन संजोग ना से भाव में आम प्राणवायु जो हृदय भितर रही हार्ट रही क्या सहित युक्त होकर रही ना से भाषमान अवस्था रही भगवद गीता वर्णना कर मोर आसमरण आस श्लोकटी तेणु आम हृदय भितर जो रही आमर हार्ट जो रही हार्ट्रे प्राणवायु रही थे जन प्रश्न पचारे प्रभुपाद महाराज को प्रभु प्रभुपाद जी आप कहती जे आम हृदय भितर रही तेणु जो मान हृदय परिवर्तन हार्ट स्ट्रंग गोटे आर्टिफिशियल हार्ट लगुच पेस मेकर बोली कहुले से प्राणवायु आम कौट रोचे तेनाली प्रभुपाद महाराज से समय गोटे चेयर पर बसते तेनाली कहले मु चेयर पर बसि जदि ये चेयर गोटे हटे नब मु गोटे चेयर बस पारि ना से भाव हृदय भितर आम अच्छे तेणु हृदयटा परिवर्तन हो गले आ गए आर्टिफिशियल हृदय जो लगुच कृत्रिम हृदय जोटी परिवर्तित होचे से जाऊे तेणु ये जो असु बा प्राणवायु रुद्र रही स्थान ଏଗାରଟି ସ୍ଥାନ ଦିଆଗଲା, ହୃଦୟ, ଇନ୍ଦ୍ରିୟାଣୀ, ଅଶୁ ଏବଂ ବ୍ୟୋମ। ବ୍ୟୋମ କହିଲେ ଆକାଶ, ଆକାଶରେ ମଧ୍ୟ ସେ ରହିଛନ୍ତି, ବାୟୁରେ ମଧ୍ୟ ରହିଛନ୍ତି, ଅଗ୍ନିରେ ରହିଛନ୍ତି, ଜଳରେ ରହିଛନ୍ତି, ପୃଥିବୀରେ ବା ମହିରେ ରହିଛନ୍ତି, ସୂର୍ଯ୍ୟଙ୍କ ପାଖରେ ରହିଛନ୍ତି, ଚନ୍ଦ୍ରଙ୍କ ପାଖରେ ରହିଛନ୍ତି, ତପସ୍ୟାରେ ସେ ରହିଛନ୍ତି ତପଶ୍ଚୈବ ଏବଂ ସ୍ଥାନାନି ଅଗ୍ରେ କୃତାନି ଦେ। ଏଇଭଳି ଭାବରେ ବ୍ରହ୍ମା କହୁଛନ୍ତି, ପୁତ୍ର ମୁଁ ହେ ରୁଦ୍ର, ତୁମକୁ ଏହି ସ୍ଥାନ ମୁଁ ଆଗରୁ ଦେଇସାରିଛି, ତିଆରି ହେଇସାରିଛି। ତେଣୁ ବତ୍ସ, ହୃଦୟ, ଇନ୍ଦ୍ରିୟ, ପ୍ରାଣ ବା ବାୟୁ, ପ୍ରାଣବାୟୁ, ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର ଓ ତପସ୍ୟା, ଏଇ ଏଗାରଟି ସ୍ଥାନ ମୁଁ ତୁମକୁ ଦେଇଛି। ଏ ସମସ୍ତ ସ୍ଥାନ ମୁଁ ତୁମ ପାଇଁ ପୂର୍ବରୁ ସ୍ଥିର କରି ରଖିସାରିଛି। ତେଣୁ ଏ ଚାରୋଟି ସ୍ଥାନରେ, ଏଗାରଟି ସ୍ଥାନରେ ଯେଉଁ ଭଗବାନ ରହିବେ, ଏକାଦଶ ରୁଦ୍ର ବୋଲି କୁହାଯାଉଛି। ଭଗବତ ଗୀତାରେ ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି, ଶଙ୍କରଶ୍ଚାସ୍ମି ରୁଦ୍ରାଣା, ଏକାଦଶ ରୁଦ୍ରମାନଙ୍କ ଭିତରେ ମୁଁ ହେଉଛି ଶଙ୍କର, ଅର୍ଥାତ୍ ସେ ଜଣେ ଭଗବାନଙ୍କ ବିଭୂତି। ତେଣୁ ଏ ଖାଲି ଏକାଦଶ ରୁଦ୍ର ଏଗାରଟି ସ୍ଥାନ ଦେଇନାହାନ୍ତି, ତାପରେ ବର୍ଣ୍ଣନା କରାଯିବ ତାଙ୍କର ପତ୍ନୀମାନଙ୍କର ମଧ୍ୟ ଏଗାରଟି ପତ୍ନୀ ବ୍ୟବସ୍ଥା କରିଛନ୍ତି, ସେ ପ୍ରଜା ସୃଷ୍ଟି କରିବେ, ଆ ପରେ ସବୁ ବର୍ଣ୍ଣନା କରାଯିବ। ତେଣୁ ଏ ଯେଉଁ ଏଗାରଟି ସ୍ଥାନ ଦିଆଗଲା, ଏହି ସ୍ଥାନରେ ରୁଦ୍ରଜୀ ରହିଲେ, ଶିବଜୀ ରହିଲେ, ଖାଲି ସେ ଏଇଠି ରହିଲେ ତା ନୁହଁ, ସେ ମଧ୍ୟ ତାଙ୍କର ନିବାସ ସ୍ଥଳ ରହିଛି, କୈଳାସ ପର୍ବତରେ ସେ ରହିଛନ୍ତି, ତାଙ୍କର ଧାମ ରହିଛି, ମହିଷ ଧାମ ରହିଛି। ଆମ ବୃହତ ଭାଗବତ ମତରେ ଆମର ମହାରାଜ କହୁଥିଲେ, ଭକ୍ତି ପ୍ରଭୁ ନାରାୟଣ ମହାରାଜ, ଯେତେବେଳେ କଥା ଉଠୁଛି ପ୍ରକୃତରେ କିଏ ଶ୍ରେଷ୍ଠ ଭକ୍ତ, ଯେ ଭାଗବତମ ଶ୍ରବଣ କରୁଛନ୍ତି ପରୀକ୍ଷିତ ମହାରାଜ, ସାତ ଦିନ ଧରି ଶ୍ରବଣ କରିଛନ୍ତି ସୁଖଦେବ ଗୋସ୍ୱାମୀଠାରୁ, ସୁଖଦେବ ଗୋସ୍ୱାମୀଠାରୁ ସମସ୍ତ ଜ୍ଞାନ ପ୍ରାପ୍ତ ହୋଇସାରିଲା ପରେ ଏକ ଦ୍ୱାଦଶ ସ୍କନ୍ଧରେ ସେ ବର୍ଣ୍ଣନା କରି, ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏ ପ୍ରଭୁ, ଏ ଗୁରୁଦେବ, ଆପଣ ମୋତେ ଯେଉଁ ଜ୍ଞାନ ଦେଲେ ବର୍ତ୍ତମାନ ମୋତେ ଦିଅନ୍ତୁ, ଅନୁମତି ଦିଅନ୍ତୁ, ମୁଁ ସେଇଟାକୁ ସ୍ମରଣ କରି ମୁଁ ଏ ଶରୀରକୁ ତ୍ୟାଗ କରିବି, ସେ ତକ୍ଷକ ଆସିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିବି ନାହିଁ। ମୁଁ ମୋର ପ୍ରକୃତରେ ସୁଖଦେବ ଗୋସ୍ୱାମୀଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହୋଇ, ପରୀକ୍ଷିତ ମହାରାଜ ଯେଉଁ ଧ୍ୟାନ କରି ସେ ଜ୍ଞାନକୁ ସ୍ମରଣ କରି ସେ ଶରୀରକୁ ତ୍ୟାଗ କରିଦେଇଛନ୍ତି। ତେଣୁ ତକ୍ଷକ ଯେତେବେଳେ ଆସି ତାଙ୍କୁ ଦଂଶନ କରୁଛନ୍ତି, ତାଙ୍କର ମୃତ ଶରୀରକୁ ସେ ଦାହ କରିଛନ୍ତି, ତେଣୁ ତାଙ୍କର ସଂସ୍କାରରେ ସାହାଯ୍ୟ କରିଛନ୍ତି ସେ ତକ୍ଷକ। ତେଣୁ ତା ପୂର୍ବରୁ ମା ତାଙ୍କର ଯେଉଁ ରହିଛନ୍ତି ଉତ୍ତରା, ସେ ବହୁତ ବହୁତ ମନ ଦୁଃଖରେ, ବହୁତ ଉଦ୍ବିଗ୍ନ ଭାବରେ ସେ ଆସି ପହଞ୍ଚିଛନ୍ତି ତାଙ୍କ ପାଖରେ। ତେଣୁ ସେ ପଚାରୁଛନ୍ତି, ଏ ପୁତ୍ର ପରୀକ୍ଷିତ, ତୁମେ ଯେତେବେଳେ ମୋର ଗର୍ଭରେ ଥିଲ ସେତେବେଳେ ତୁମକୁ ହତ୍ୟା କରିବା ପାଇଁ ମୋତେ ବ୍ୟବସ୍ଥା କରାଯାଇଥିଲା, ଅଶ୍ୱତ୍ଥମା ତୁମକୁ ସର ଛାଡ଼ିଥିଲେ, କିନ୍ତୁ ମୁଁ ଭଗବାନ ପ୍ରାର୍ଥନା କରିଥିଲି, ପାଇ ପାଇ ମହାଯୋଗିନ ଦେବ ଦେବ ଜଗତପତି ନାନ୍ୟଙ୍କ ଦବୈଙ୍କ ପଶି ଯତ୍ର ମୃତ୍ୟୁ ପରସ୍ପରମ, ପ୍ରଭୁ ମୋତେ ରକ୍ଷା କରନ୍ତୁ, ବିଶେଷ ଭାବରେ ମୋର ପୁତ୍ରକୁ ରକ୍ଷା କରନ୍ତୁ, ଆପଣ ଛଡ଼ା ଆଉ କେହି ମୋତେ ରକ୍ଷା କରିପାରିବେ ନାହିଁ। ଏହିଭଳି ଭାବରେ ମୁଁ ଭଗବାନ ପ୍ରାର୍ଥନା କରିଥିଲି ଏବଂ ଭଗବାନ ମଧ୍ୟ ମୋର ପ୍ରାର୍ଥନାକୁ ରକ୍ଷା କରି ତୁମକୁ ରକ୍ଷା କରିଥିଲେ। ତେଣୁ ବର୍ତ୍ତମାନ ଯଦି ତକ୍ଷକ ଆସିବ, ତୁମେ ମଧ୍ୟ ବ୍ୟବସ୍ଥା କର, ତୁମେ ସେ କେମିତି ସେ ତକ୍ଷକଠାରୁ ମୃତ ସୁରକ୍ଷିତ ହେବ, ତୁମେ ମଧ୍ୟ ବ୍ୟବସ୍ଥା କରିପାରିବ, ଭଗବାନ ତୁମକୁ ସେ ଶକ୍ତି ଦେଇଛନ୍ତି, ଭଗବାନ ତୁମକୁ କୃପା ପ୍ରାପ୍ତ ହୋଇଛ, ତେଣୁ ତୁମେ ମୋତେ କୁହ, ଯେ ସୁଖଦେବ ଗୋସ୍ୱାମୀ ଯେଉଁ ଜ୍ଞାନ ପ୍ରଦାନ କଲେ ତା ଶ୍ରେଷ୍ଠ ଜ୍ଞାନ କ'ଣ ମୋତେ କହିଲେ, ମୋତେ ଟିକେ କୁହ ଶ୍ରେଷ୍ଠ ଜ୍ଞାନ କ'ଣ। ତେଣୁ ପରୀକ୍ଷିତ ମହାରାଜ ସେହି ସମୟ ଭିତରେ ମା ଉତ୍ତରାଙ୍କୁ କହୁଛନ୍ତି, ଏ ମା ତ, ଏଇ ଯେଉଁ ଭାଗବତ ମୁଁ ଶ୍ରବଣ କଲି, ତା ଭିତରୁ ମୁଁ ଜାଣିଛି ଶ୍ରେଷ୍ଠ ଭାଗବତର ଶ୍ରେଷ୍ଠ ବା ସାର ଜିନିଷଟା କ'ଣ ଭାଗବତର। ତେଣୁ ସେ ବୃହତ ଭାଗବତାମୃତରେ ସନାତନ ଗୋସ୍ୱାମୀ ସେଇଟା ବର୍ଣ୍ଣନା କରିଛନ୍ତି। ସେହି ପ୍ରସଙ୍ଗରେ କୁହାଯାଇଛି ଯେ ପ୍ରକୃତରେ ଶ୍ରେଷ୍ଠ ଭକ୍ତ କିଏ, ଭାଗବତ କହିଲେ ଭକ୍ତ, ଭଗବାନଙ୍କ ସମ୍ବନ୍ଧୀୟକୁ ଭାଗବତ ବୋଲି କୁହାଯାଉଛି। ଅଧିକାଂଶ ଲୋକ ଏଇଟା ଜାଣନ୍ତି ନାହିଁ, ତଫାତ ଜାଣିପାରନ୍ତି, ଭଗବତ ଏବଂ ଭାଗବତ ଭିତରେ ତଫାତ ଜାଣିପାରନ୍ତି ନାହିଁ, ସେମାନେ କହନ୍ତି ଭାଗବତ ଗୀତା, ଭଗବତ ଭାଗବତ ଭଗବତ ଏବଂ ଭଗବତକୁ ଭାଗବତ ବୋଲି କହନ୍ତି। ଭଗବତ ଗୀତା ମାନେ ଭଗବାନଙ୍କର ଗୀତ, ଭଗବାନ ମୁଖରୁ ଆସନ୍ତି, ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାଦିନୀ ସୁତମ ଭାରତାମୃତ ସର୍ବସ୍ୟ ବିଷ୍ଣୁ ଭକ୍ତାଦିନୀ ସୁତମ, ଭଗବାନଙ୍କ ମୁଖରୁ ଯିଏ ଆସୁଛନ୍ତି ସିଏ ହେଉଛି ଭଗବତ ଗୀତା, ଭଗବାନଙ୍କର ମୁଖରୁ ଆସୁଛି ଭଗବତ ଗୀତା, କିନ୍ତୁ ଭଗବାନଙ୍କ ସମ୍ବନ୍ଧୀୟ ଯାହା ଅଛି ସେ ସବୁ ଭାଗବତ ବି କୁହାଯାଉଛି। ଭଗବାନଙ୍କ ସମ୍ବନ୍ଧୀୟ ଯେଉଁ ଭାଗବତ ପୁସ୍ତକ ବର୍ଣ୍ଣନା କରାଯାଉଛି ସେ ଭାଗବତ, ଭଗବାନଙ୍କ ସମ୍ବନ୍ଧୀୟ ବର୍ଣ୍ଣନା କରାଯାଉଛି, ଭଗବାନ ଭକ୍ତ ସେ ମଧ୍ୟ ଭାଗବତ, ବିଭିନ୍ନ ପ୍ରକାର ଭାଗବତ ରହିଛନ୍ତି, କନିଷ୍ଠ ଭାଗବତ, ମଧ୍ୟମ ଭାଗବତ, ଉତ୍ତମ ଭାଗବତ, ତେଣୁ ଏହିସବୁ ବିଭିନ୍ନ ପ୍ରକାର ଭାଗବତ ବିଷୟରେ ବର୍ଣ୍ଣନା କର, ଭାଗବତମରେ ସେମାନଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ସହିତ ବର୍ଣ୍ଣନା, ଭଗବାନଙ୍କ ବିଷୟ ବର୍ଣ୍ଣନା କରିବା ସହିତ ଭଗବାନଙ୍କ ଭକ୍ତମାନେ ବା ଭାଗବତ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଶ୍ରେଷ୍ଠ ଭାଗବତ କିଏ,
ଏଇ ଜ୍ଞାନଟି ମୁଁ ପ୍ରାପ୍ତ ହେଲି ସୁଖଦେବଙ୍କ ଠାରୁ। ତେଣୁ ସେ ମା ଉତ୍ତରାଙ୍କୁ କହୁଛନ୍ତି, ପ୍ରକୃତରେ ଭାଗବତକୁ ସାର ହେଉଛି ଶ୍ରେଷ୍ଠ ଭାଗବତ କିଏ, ଶ୍ରେଷ୍ଠ ଭକ୍ତ କିଏ, ଇଏ ହେଉଛି ଭାଗବତକୁ ସାର। ତେଣୁ ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି ଯେ ନାରଦ ମୁନି ଯାଇ ପହଞ୍ଚନ୍ତି ପ୍ରୟାଗରେ। ପ୍ରୟାଗରେ ଏବେ ଗୋଟେ ପ୍ରୟାଗରେ କ'ଣ ଗୋଟେ ଚାଲିଛି ବୋଧେ ନା କ'ଣ, ଉଜ୍ଜୟିନ କୁମ୍ଭ ମେଳା ଚାଲିଛି ପ୍ରୟାଗରେ, ଆଉ ଗୋଟେ କ'ଣ ଅବସ୍ଥା ଏବେ ନିଜ ନିକଟରେ ଗୋଟେ ନ୍ୟୁଜ୍ରେ ବାହାରିଥିଲା। ଯାହା ହେଉ ସେ ପ୍ରୟାଗରେ ଜଣେ ଭକ୍ତ ଆସିଲେ, ଜଣେ ବ୍ରାହ୍ମଣ, ସେ ଭଗବାନଙ୍କ ଶାଳଗ୍ରାମର ବହୁତ ସେବା କଲେ, ପୂଜା ଆରାଧନା କଲେ, ନର୍ତ୍ତନ କଲେ, ଗୀତ ବୋଲିଲେ, ସଙ୍ଗୀତ ବୋଲିଲେ ଏବଂ ସମସ୍ତଙ୍କୁ ଯେଉଁମାନେ ସେଠି ଉପସ୍ଥିତ ଥିଲେ ସମସ୍ତଙ୍କୁ ଖାଦ୍ୟ ପ୍ରଦାନ କଲେ। ଏହିଭଳି ଭାବରେ ସେ ଯେତେବେଳେ ବିଦାୟ ହେବାକୁ ଯାଉଛନ୍ତି ସେଇଠି କାଶୀରେ, ସେଇଠି ନାରଦ ମୁନି ଏବଂ ଅନ୍ୟ ମୁନି ସେମାନେ ଚିନ୍ତା କରୁଛନ୍ତି ଇଏ ହିଁ ଶ୍ରେଷ୍ଠ ଭକ୍ତ ବୋଧେ। ତେଣୁ ନାରଦ ମୁନି ଆସି ପଚାରିଲେ, ପ୍ରକୃତରେ ତୁମେ ବହୁତ ଶ୍ରେଷ୍ଠ ଭକ୍ତ, ମୁଁ ଯାହା ଦେଖିଲି ଆଉ ବିସ୍ତାର ଭାବ ରହିଛି ମୋର ଆଉ ଏତେ ମନେ ପଡ଼ୁନି। ତେଣୁ ସେ କହିଲେ ମୁଁ କ'ଣ ବଡ଼ ଭକ୍ତ, ମୋ ଠାରୁ ଆହୁରି ବଡ଼ ଭକ୍ତ ରହିଛନ୍ତି ନା କିଏ, ନା ସେ ଦକ୍ଷିଣ ଦେଶରେ ଜଣେ ରାଜା ଅଛନ୍ତି, ସେ ବହୁତ ବଡ଼ ଭକ୍ତ, ସବୁ ବହୁତ ପ୍ରକାର ବ୍ୟବସ୍ଥା କରିଛନ୍ତି, ଭଗବାନଙ୍କର ପ୍ରସାଦ ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି, ଭଗବାନ ପୂଜା ଆରାଧନାରେ ବହୁତ ପ୍ରକାର ବ୍ୟବସ୍ଥା କରିଛନ୍ତି। ତେଣୁ ନାରଦ ମୁନି ତାଙ୍କ ପାଖରେ ଆସି ପହଞ୍ଚିଗଲେ, ସେ ରାଜାଙ୍କ ପାଖରେ ପହଞ୍ଚିକରି ଦେଖିଲେ ପ୍ରକୃତ ରାଜା ସେହିଭଳି ଭାବରେ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, ଭକ୍ତିର ପ୍ରସାର ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ତେଣୁ ନାରଦ ମୁନି କହିଲେ ଯେ ଆପଣ ପ୍ରକୃତରେ ଶ୍ରେଷ୍ଠ ଭକ୍ତ। ତେଣୁ ସେ ରାଜା କହିଲେ ନା, ମୁଁ ଏ ନାରଦ ଋଷି, ଏ ମୁନି ମହାମୁନି, ପ୍ରକୃତରେ ମୁଁ ଶ୍ରେଷ୍ଠ ଭକ୍ତ ନୁହେଁ, ମୋ ଠାରୁ ଆହୁରି ଉନ୍ନତ ଭକ୍ତ ଅଛନ୍ତି ନା କିଏ, ନା ଇନ୍ଦ୍ରଦେବ। ଇନ୍ଦ୍ରଦେବ ବହୁତ ପ୍ରକାର ପୂଜା ଆରାଧନା କରୁଛନ୍ତି, ବହୁତ ତାଙ୍କର ଐଶ୍ୱର୍ଯ୍ୟ ରହିଛି, ବହୁତ ପ୍ରକାର ବାମନ ଦେବଙ୍କର ପୂଜା କରୁଛନ୍ତି, ବହୁତ ପ୍ରକାର ବହୁତ ଐଶ୍ୱର୍ଯ୍ୟରେ ପୂଜା କରୁଛନ୍ତି, ଆଉ ମୋର ଐଶ୍ୱର୍ଯ୍ୟ କ'ଣ କିଛି ନୁହଁ ତାଙ୍କ ତୁଳନାରେ। ତେଣୁ ନାରଦ ମୁନି ଯାଇ ପହଞ୍ଚିଗଲେ ଇନ୍ଦ୍ରଙ୍କ ପାଖରେ, ଇନ୍ଦ୍ର ପ୍ରକୃତରେ ଭଗବାନ ବାମନ ଦେବଙ୍କର ବହୁତ ପୂଜା ଆରାଧନା କରୁଛନ୍ତି। ତେଣୁ ସେଠି ଯଦି ଯେତେବେଳେ ଯାଇକି ନାରଦ ମୁନି କହିଲେ, ଏ ଇନ୍ଦ୍ରଦେବ ପ୍ରକୃତରେ ମୁଁ ଦେଖୁଛି ତୁମେ ଶ୍ରେଷ୍ଠ ଭକ୍ତ, ନା ମୁଁ କ'ଣ ଶ୍ରେଷ୍ଠ ଭକ୍ତ, ମୋଠାରୁ ଆହୁରି ଉନ୍ନତ ସ୍ତରର ଭକ୍ତ ଅଛନ୍ତି ନା କିଏ, ନା ଆପଣଙ୍କର ପିତା ବ୍ରହ୍ମାଜୀ, ସେ ମଧ୍ୟ ଭଗବାନଙ୍କର ବହୁତ ମୋଠାରୁ ଅଧିକ ପୂଜା କରୁଛନ୍ତି ଭଗବାନଙ୍କର। ତେଣୁ ନାରଦ ମୁନି ଆସି ପହଞ୍ଚିଗଲେ ବ୍ରହ୍ମାଙ୍କ ପାଖରେ, ବ୍ରହ୍ମାଙ୍କ ପାଖରେ ଆସି ପହଞ୍ଚିକରି ସେ କହୁଛନ୍ତି, ହେ ପିତା ମୁଁ ଜାଣିଲି ପ୍ରକୃତରେ ଆପଣ ହେଉଛନ୍ତି ଶ୍ରେଷ୍ଠ ଭକ୍ତ, ନା 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 ମୁଁ ଶ୍ରେଷ୍ଠ ଭକ୍ତ ନୁହଁ, ମୋଠାରୁ ଆହୁରି ମଧ୍ୟ ଉନ୍ନତ ଭକ୍ତ ଅଛନ୍ତି ନା କିଏ, ନା ଶିବଜୀ ତୁମର ଭାଇ, ତାଙ୍କ ପାଖକୁ ଯାଅ, ସେ କହିବେ ପ୍ରକୃତ ଶ୍ରେଷ୍ଠ ଭକ୍ତ। ତେଣୁ ବ୍ରହ୍ମାଙ୍କଠାରୁ ଅନୁମତି ନେଇ ସେ ଯେତେବେଳେ ଶିବଙ୍କ ପାଖକୁ ଯିବା ପାଇଁ ଯାଉଛନ୍ତି, ସେ ତଳକୁ ଅନୁସାର କରୁଛନ୍ତି, ବ୍ରହ୍ମ ଲୋକରେ ଅଛନ୍ତି, ତଳକୁ ଅନୁସାର କରୁଛନ୍ତି, ତଳକୁ ଲକ୍ଷ୍ୟ କରୁଛନ୍ତି, କୈଳାସ ପର୍ବତକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ବ୍ରହ୍ମା କହିଲେ, ଏ ନାରଦ ତୁ ଶୁଣ, ତୁମେ ଯିବା ପୂର୍ବରୁ ଏତିକି ଜାଣ, ଶିବଜୀ ଶିବଜୀ ପ୍ରକୃତରେ ତାଙ୍କର ପ୍ରକୃତ ସ୍ଥାନ ହେଉଛି ମହେଶ ଧାମ, ଯେଉଁ ମୁଁ କହିଲି ମୋର ଏଇ ଯେଉଁ ବହୁତ ବ୍ରହ୍ମା ଲୋକଠାରୁ ଉର୍ଦ୍ଧ୍ୱରେ ହେଉଛି ଶିବଲୋକ ମହେଶ ଧାମ, କିନ୍ତୁ ସେଠି ସେ ରହିଲେ ମଧ୍ୟ ତାଙ୍କର ଭକ୍ତ ଯିଏକି କୁବେର, ସେ ତାଙ୍କୁ ପ୍ରାର୍ଥନା କରି ତାଙ୍କୁ ଏହି କୈଳାସ ପର୍ବତ ପ୍ରଦାନ କରିଛନ୍ତି, ତେଣୁ ସେ କୈଳାସ ପର୍ବତ ରହନ୍ତି। ପ୍ରକୃତରେ ତାଙ୍କ ସେ ସ୍ଥାନ ଏ କୈଳାସ ପର୍ବତ ତା ନୁହଁ, ସେ ହେଉଛି ତାଙ୍କର ସ୍ଥାନ ହେଉଛି ସେହି ଶିବଲୋକ ମହେଶ ଲୋକରେ ସେ ରହୁଛନ୍ତି। ତେଣୁ ନାରଦ ମୁନି ଯାଇ ଶିବଜୀ ପାଖରେ ପହଞ୍ଚନ୍ତି, ଶିବଜୀଙ୍କ ସହିତ କଥାବାର୍ତ୍ତା ହେଉଛି। ତେଣୁ ଶିବଜୀ ଯଦିଓ ମହେଶ ପର୍ବତରେ ରହିଛନ୍ତି, ପୁଣି କୈଳାସ ପର୍ବତରେ ମଧ୍ୟ ରହିଛନ୍ତି, ଭାଗବତ ଚତୁର୍ଥ ସ୍କନ୍ଧରେ ସେ କୈଳାସ ପର୍ବତର ବର୍ଣ୍ଣନା କରାଯାଇଛି, କିନ୍ତୁ ତଥାପି ଶିବଜୀ ଏ 11ଟି ସ୍ଥାନରେ ମଧ୍ୟ ରହୁଛନ୍ତି। ଯେଉଁ କୁହାଗଲା କ'ଣ କ'ଣ ନା, ହୃଦୟ, ଇନ୍ଦ୍ରିୟ, ଅଶୁ ବା ପ୍ରାଣବାୟୁ, ବ୍ୟୋମ ବା ଆକାଶ, ବାୟୁ, ଅଗ୍ନି, ଜଳ, ମହି, ସୂର୍ଯ୍ୟ, ଚନ୍ଦ୍ର, ତପସ୍ୟା, ଏହି 11ଟି ସ୍ଥାନରେ ମଧ୍ୟ ତାଙ୍କୁ ସ୍ଥାନ ପ୍ରଦାନ କଲା ବ୍ରହ୍ମା, ତାଙ୍କୁ ସ୍ଥାନ ପ୍ରଦାନ କଲେ। ତେଣୁ ତାପରେ ତାଙ୍କୁ କହିବେ ଯେ ତୁମେ ତୁମର ନାମ ଖାଲି କେବଳ ରୁଦ୍ର ହବ ତା ନୁହଁ, ଆହୁରି 10ଟି ନାମ ତାଙ୍କର ରହିଛି, 11ଟି ନାମ ପ୍ରଦାନ କରିଛନ୍ତି ଏବଂ ତାଙ୍କର ପତ୍ନୀମାନେ ମଧ୍ୟ ପ୍ରଦାନ କରିଛନ୍ତି। ଏଇଟା ଆମେ ପରଶ୍ଳୋକରେ ଶ୍ରବଣ କରିବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି, ଦାଇ ଗୋର ପ୍ରମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ।